श्रीमद्भगवद्गीता दशमाध्याय श्लोक छ। महर्षया सप्तपूर्वे चत्वारो मनवस्तथा मद्भावा मानसा जाता जेषां लोक इमां प्रजाः महर्षया सप्तपूर्वे चत्वारो मनवस्तथा
मद्भावा मानसा जाता
जेषां लोकोऽहं प्रजाः
पुणि पढ़ी से
मूल महर्ष
महर्षया सप्तपूर्वे चत्वारो मनवस्तथा ओ जतिक कम दिए से पर्यंत पढ़ी छाड़
मद्भाव
मद्भावा मानसा जाता जेषां लोके इमां प्रजा
महर्षया सप्तपूर्वे
चत्वारो मनवस्तथा मद्भावा मानसा जाता
येषां लोको इमां प्रजा शब्दन्वाद महर्षया सप्त सात पूर्वे चत्वारो चारि मनवः मनुगणः तथा मध्यम मद्भावा मोठरु जातः मानसा मनरु जातः जातः जेषां जेमानु थरु लोके समस्त जगतरे इमाहा ये सब प्रजा लोक समाज सप्त महर्षि व सेमानक पूर्वर आउ चारिजन महर्षि एवं मनुगण जे मानु मानव सृष्टि हुई अच्छे ये समस्त मो मनु जात होती ये जगत मान कर समस्त जीव से मानु जात होती भावार्थ श्लोक महाराज कहते भगवान समस्त विश्व ब्रह्मांडर अधिवासी मान वंश परंपरा संबंधी एक संक्षिप्त वर्णन देउछंती। प्रथम बा आदि जीव होती ब्रह्मा से हिरण्यगर्भ नाम परिचित भगवान शक्ति जात ब्रह्मा सप्त महर्षि जात हेले एम पूर्वर सनक सनंद सनातन एवं सनत कुमार नामक चारिज महर्षि एवं मनुगण जात होते ये 25 जन महर्षि समग्र विश्व ब्रह्मांड जीवगण कुलपति नाम परिचित असंख्य ब्रह्मांड अच्छी प्रत्येक ब्रह्मांड में असंख्य लोक जगत व ग्रह उपग्रह अच्छा एवं प्रत्येक जगत विभिन्न प्रकार जीव द्वारा परिपूर्ण से समस्ते ये 25 जन कुलपति जात ବ୍ରହ୍ମା ଦେବଲୋକ ଗଣନାରେ 1000 ବର୍ଷ ପ୍ରଥମେ ତପସ୍ୟା କଲେ। ତତ୍ପରେ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ଲାଭ କରି ଜାଣିପାରିଲେ କିପରି ସୃଷ୍ଟି କରିବାକୁ ହେବ। ତତ୍ପରେ ବ୍ରହ୍ମାଙ୍କ ଠାରୁ ସନକ, ସନନ୍ଦ, ସନାତନ ଏବଂ ସନତ କୁମାର 4 ଜଣ ଜାତ ହେଲେ। ତତ୍ପରେ ରୁଦ୍ର ଏବଂ ସପ୍ତର୍ଷି ଜାତ ହେଲେ ଏବଂ ଏହି ପ୍ରକାରେ ସମସ୍ତ ବ୍ରାହ୍ମଣ ଏବଂ କ୍ଷତ୍ରିୟଗଣ ଭଗବାନଙ୍କ ଶକ୍ତିରୁ ଜାତ ହେଲେ। ବ୍ରହ୍ମା ପିତାମହ ନାମରେ ପରିଚିତ ଏବଂ ଶ୍ରୀକୃଷ୍ଣ ପ୍ରପିତାମହ ନାମରେ ପରିଚିତ। ଏହା ଭଗବତ ଗୀତାର 11 ଅଧ୍ୟାୟରେ କୁହାଯାଇଛି। 11:39 ଓଂ ଅଜ୍ଞାନତିମିରାନ୍ଧସ୍ୟ ଜ୍ଞାନାଞ୍ଜନଶ୍ଳାଘାୟ ଚକ୍ଷୁରୁନ୍ମିଳିତଂ ଜେନ ତସ୍ମୈ ଶ୍ରୀ ଗୁରୁବେ ନମଃ। ହରେ କୃଷ୍ଣ। ଆଜି ଆମେ ଶ୍ରୀମଦ୍ ଭଗବତ ଗୀତା 10 ଅଧ୍ୟାୟ 6 ଶ୍ଳୋକ ଉପରେ ଆଲୋଚନା କରିବା। ତେଣୁ ଇଏ 10 ଅଧ୍ୟାୟ ହେଉଛି ବିଭୂତି ଯୋଗ। ଭଗବାନଙ୍କର ଅନେକ ଶକ୍ତି ରହିଛି। ଏ ବିଭୂତି ଯୋଗ କହିବାର ଉଦ୍ଦେଶ୍ୟ ହେଉଛି ଯେ ଅର୍ଜୁନ ପ୍ରଶ୍ନ ପଚାରିବେ କେମିତି ଆମେ ସବୁବେଳେ ଭଗବାନ ଆପଣଙ୍କୁ ଚିନ୍ତା କରିବୁ। କାହିଁକି ନା ଭଗବତ ଗୀତା ଯେଉଁ ସବୁଠାରୁ ବୃହତ୍ତମ ଜ୍ଞାନ 9 ଅଧ୍ୟାୟରେ ଭଗବାନ ଦେଲେ ସେଥିରେ ଭଗବାନ କହିଲେ ଏ 4ଟି କଥା। ମନରେ ମୋତେ ଚିନ୍ତା କର, ମନ୍ମନା ଭବ, ମଦ ଭକ୍ତ ମୋର ଭକ୍ତ ହୁଅ, ମଦ ଯାଜି ମୋର ଯାଜନ କର ବା ପୂଜା କର, ମାଁ ନମସ୍କୁରୁ ମୋତେ ପ୍ରଣାମ କର ବା ନମସ୍କାର କର। ତେଣୁ ଏଇଟା କେମିତି ମନରେ ଆମେ ଚିନ୍ତା କରିବା ଏ ପ୍ରଶ୍ନ ଜଣଙ୍କ ମନରେ ଆସିବ। ଆମେ ତ ବିଭିନ୍ନ କାର୍ଯ୍ୟରେ ଲିପ୍ତ ରହୁଛେ ଜୀବନ ଦିନସାରା, ରାତିରେ ମଧ୍ୟ ବିଭିନ୍ନ କାର୍ଯ୍ୟ ରହୁଛି ଏବଂ ରାତିରେ ମଧ୍ୟ ଶୋଇପଡ଼ୁଛେ। ତେଣୁ କେମିତି ଆମେ ଭଗବାନଙ୍କୁ ମନରେ ଚିନ୍ତା କରିବା, ତେଣୁ ଏହି ପ୍ରଶ୍ନ ଅର୍ଜୁନ ମଧ୍ୟ ପ୍ରଶ୍ନ ପଚାରିଥିଲେ, ଏ 10 ଅଧ୍ୟାୟରେ ପଚାରିଛନ୍ତି ଯେ କେଶୁ କେଶୁ ଯେ ଭାବେଛୁ ଚିନ୍ତୁଛି ଭଗବାନ ମାୟା, କିଭଳି ଭାବରେ ଆମେ ଆପଣଙ୍କୁ ସବୁବେଳେ ଚିନ୍ତା କରିବୁ। ତେଣୁ ଭଗବାନ ତାଙ୍କର ବିଭୂତି ଯୋଗ କହୁଛନ୍ତି। ବିଭୂତି ଯୋଗ କହିଲେ ଆମେ ଯାହା ଦେଖୁଛେ ସବୁକିଛି ଭଗବାନଙ୍କ ଠାରୁ ଆସିଛି। ତେଣୁ ସବୁକିଛିରେ ଆମେ ଭଗବାନଙ୍କୁ ଦେଖିପାରିବା ତାହେଲେ ଆମର ମନ ସବୁବେଳେ ଭଗବାନ ପାଦପଦ୍ମରେ ଲାଗିକି ରହିବ। ତେଣୁ ଏ ଅଧ୍ୟାୟରେ ଯେଉଁ ପୁଣି 9ମ ଅଧ୍ୟାୟରେ ଯେଉଁ ସବୁଠାରୁ ବୃହତ୍ତମ ଜ୍ଞାନ ଦେଇଥିଲେ 10ମ ଅଧ୍ୟାୟରେ ସେଇ ବୃହତ୍ତମ ଜ୍ଞାନ ପୁଣି ଥରେ କହୁଛନ୍ତି। ତେଣୁ ଏ ଶ୍ଳୋକରେ କହୁଛନ୍ତି ଯେ ମହର୍ଷୟ ସପ୍ତ ପୂର୍ବେ ଏ ସୃଷ୍ଟି କଥା କହୁଛନ୍ତି। ଯେତେବେଳେ ସୃଷ୍ଟିର ଆରମ୍ଭରେ ଭାଗବତମ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସୃଷ୍ଟିରେ ଯେତେବେଳେ ଆରମ୍ଭ ହେଲା ଭଗବାନ ଗର୍ଭୋଦୟ ବିଷ୍ଣୁ ଏଇ ବ୍ରହ୍ମାଣ୍ଡ ଭିତରେ ଶୟନ କଲେ ଏବଂ ସେ ଶୟନରୁ ଶୟନ କରୁଥିବା ସମୟରେ ତାଙ୍କର ନାଭିରୁ ଗୋଟେ ପଦ୍ମ ଜାତ ହେଲା, ଯେଉଁ ପଦ୍ମରେ ବ୍ରହ୍ମା ସୃଷ୍ଟି ହେଲେ। ଯଦିଓ ବିଷ୍ଣୁଙ୍କର ପତ୍ନୀ ରହିଛନ୍ତି କିନ୍ତୁ ସେ ସନ୍ତାନ ଜାତ କରିବା ପାଇଁ ଲକ୍ଷ୍ମୀଙ୍କର ଆଶ୍ରୟ ନେଲେ ନାହିଁ, ସେ ମନକୁ ମନ ସୃଷ୍ଟି କରିଦେଲେ। ବ୍ରହ୍ମା ତାଙ୍କ ପୁତ୍ର, ସ୍ୱୟମ୍ଭୁ ତାଙ୍କର ନାମ ହେଲା, ପଦ୍ମଯୋନି ସେ ପଦ୍ମରେ ସେ ସୃଷ୍ଟି ହେଲେ, ଭଗବାନ ଇଚ୍ଛାରେ ସୃଷ୍ଟି ହେଲେ। ଭଗବାନ ତାଙ୍କର ସବୁକିଛି ଅଦ୍ଭୁତ ଶକ୍ତି ରହିଛି। ତେଣୁ ବ୍ରହ୍ମା ଯେତେବେଳେ ସୃଷ୍ଟି ହେଲେ, ସେ ସୃଷ୍ଟି ହେଲା ପରେ ସେ ନିଜେ ଜାଣିପାରିଲେନି ସେ କିଏ। ତାଙ୍କର ଗୋଟିଏ ମସ୍ତକ ଥିଲା କିନ୍ତୁ ଚାରିପଟେ ଯେତେବେଳେ ମୁହଁ ବୁଲେଇଲେ ସେତେବେଳେ ତାଙ୍କର 4ଟି ମୁଖ ହୋଇଗଲା। ତେଣୁ ଆଉ ମୁହଁ ବୁଲେଇବାକୁ ପଡ଼ିବ ନାହିଁ, ସବୁଠି ଗୋଟିଏ ମୁଖ ମସ୍ତକୁ ଠିକ ସ୍ଥିର ରଖିକି ମଧ୍ୟ ସେ ସବୁ ଦେଖିପାରିବେ, ଚାରିଦିଗକୁ ଦେଖିପାରିବେ। ବ୍ରହ୍ମା ଚତୁରାନନ, କାହିଁକି ନା ଏ ଯେଉଁ ବ୍ରହ୍ମାଣ୍ଡ, ଏ ବ୍ରହ୍ମାଣ୍ଡ ହେଉଛି ସବୁଠାରୁ କ୍ଷୁଦ୍ର ବ୍ରହ୍ମାଣ୍ଡ। ଏ ଚୈତନ୍ୟ ଚରିତ୍ର ମଧ୍ୟ ବର୍ଣ୍ଣନା କରାଯାଇଛି। ଥରେ ବ୍ରହ୍ମା ଯାଇଥିଲେ ଭଗବାନ ଦର୍ଶନ କରିବା ପାଇଁ ଦ୍ୱାରକାରେ। ତେଣୁ ବ୍ରହ୍ମା ଯେହେତୁ ପ୍ରଥମ ସୃଷ୍ଟ ଜୀବ ଏବଂ ବ୍ରହ୍ମାଙ୍କ ଏକ ବ୍ରହ୍ମା ଦ୍ୱିତୀୟ ନାସ୍ତି, ଆଉ ଦ୍ୱିତୀୟ ବ୍ରହ୍ମା କେହି ନାହାନ୍ତି, ତେଣୁ ତାଙ୍କର ମଧ୍ୟ କିଛି ଗର୍ବ ହୋଇଯାଇଥିଲା। ତେଣୁ ଭଗବାନ ଜାଣନ୍ତି ସବୁକିଛି ସମସ୍ତଙ୍କର ମନର କଥା। ତେଣୁ ବ୍ରହ୍ମା ଯେତେବେଳେ ଆସି ଅନୁମତି ଚାହିଁଲେ ଭଗବାନ ଦର୍ଶନ କରିବା ପାଇଁ ଦ୍ୱାରକାରେ, ଭଗବାନ ପଚାରିଲେ ଯାଇ ତାଙ୍କୁ କୁହ କେଉଁ ବ୍ରହ୍ମା ଆସିଛନ୍ତି। ତେଣୁ ବ୍ରହ୍ମା ଯେତେବେଳେ ପ୍ରଶ୍ନ ଶୁଣିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ, ମୁଁ କହିଲେ ବ୍ରହ୍ମା ଆଉ କିଏ ଦ୍ୱିତୀୟ ଅଛନ୍ତି, ମୁଁ କହିବି 1 ନମ୍ବର ବ୍ରହ୍ମା ଆସି ବା 2 ନମ୍ବର ବ୍ରହ୍ମା ବା 3 ନମ୍ବର ବ୍ରହ୍ମା, ବ୍ରହ୍ମା ତ ଜାଣେ କିନ୍ତୁ ଯେହେତୁ ଭଗବାନ ପଚାରିଛନ୍ତି ତେଣୁ ସେ କହିଲେ କହିବ, ସେ ଯେଉଁ ଦ୍ୱାରପାଳ କହିଲେ ତୁମେ କହିବ ଯେ ଚାରି କୁମାରଙ୍କର ପିତା ଆସିଛନ୍ତି, ଚାରି କୁମାର ସନତ ସନାତନ ସନାତନ ସନତ କୁମାର, ଏମାନେ ଚାରି କୁମାର କହିଲେ ପ୍ରସିଦ୍ଧ, ଖାଲି ଚାରି କୁମାର କହିଦେଲେ ସେମାନେ ଜାଣିବେ ଇଏ ହେଉଛନ୍ତି ଚାରି କୁମାର, ସନତ ସନାତନ ସନାତନ ସନତ କୁମାର, ତେଣୁ ତାଙ୍କର ପିତା ମୁଁ ଆସିଛି ବୋଲି କୁହନ୍ତୁ କହିକି କହିବେ, ତେଣୁ ସେ କଥା କହିବାରୁ ତାଙ୍କୁ ଅନୁମତି ମିଳିଲା। ତେଣୁ ଯେତେବେଳେ ସେ ଭଗବାନ ପାଖକୁ ଯାଉଛନ୍ତି, ପ୍ରଥମ ପ୍ରଶ୍ନ ତାଙ୍କର ହେଉଛି ଯେ କାହିଁକି ଏଭଳି ପ୍ରଶ୍ନ ପଚାରିଲେ, ଆଉ କିଏ ବ୍ରହ୍ମା ଅଛନ୍ତି କି? କିନ୍ତୁ ଏ ପ୍ରଶ୍ନ ବ୍ରହ୍ମାଙ୍କୁ ପଚାରିବାକୁ ପଡ଼ିଲା ନାହିଁ। ବ୍ରହ୍ମା ଯାଇ ଯେତେ ପହଞ୍ଚନ୍ତି, ଭଗବାନ ପ୍ରଣାମ କରୁଛନ୍ତି, ଭଗବାନ ଜାଣୁଛନ୍ତି ବ୍ରହ୍ମାଙ୍କର ମନର କଥା, ତେଣୁ ସିଏ ସବୁ ଅନ୍ୟ ସବୁ ବ୍ରହ୍ମାଣ୍ଡ ସବୁ ରହିଛି, ସିଏ ବ୍ରହ୍ମାଣ୍ଡର ବ୍ରହ୍ମାମାନଙ୍କୁ ସ୍ମରଣ କଲେ, ତେଣୁ ସେମାନେ ସବୁ ଆସି ପହଞ୍ଚିଗଲେ, କିଏ ଦଶମୁଖ, କିଏ ଶହେ ମୁଖ, କିଏ ହଜାର ମୁଖ, କିଏ ଦଶ ହଜାର ମୁଖ, କିଏ ଅୟୁତ ମୁଖ, ଏଇଭଳି ଭାବରେ ସବୁ ରହିଛନ୍ତି। ଆମ ଚୈତନ୍ୟଚରିତ ଆମକୁ ବର୍ଣ୍ଣନା କରାଯାଇଛି, ସିଏ ବ୍ରହ୍ମାଙ୍କ ତୁଳନାରେ ଇଏ ବ୍ରହ୍ମା ଯେମିତି ହାତୀ ତୁଳନାରେ ଗୋଟେ ମଶା, ସେଇଭଳି ଇଏ ରହିଛନ୍ତି। ସିଏ ବ୍ରହ୍ମା ଆଙ୍କୁ ଦେଖିପାରୁନାହାନ୍ତି, କିନ୍ତୁ ଇଏ ଆମର ଚାରି ମୁଖବାଲା ବ୍ରହ୍ମା ସମସ୍ତଙ୍କୁ ଦେଖୁଛନ୍ତି। ତେଣୁ ସମସ୍ତେ ଭଗବାନଙ୍କୁ ପ୍ରଣାମ କରି, ଭଗବାନଙ୍କୁ ସ୍ତୁତି କରି ସବୁ ଚାଲିଯାଉଛନ୍ତି। ତେଣୁ ବ୍ରହ୍ମାଙ୍କ ପ୍ରଶ୍ନ ପଚାରିବା ଦରକାର ପଡ଼ିଲା ନାହିଁ। ତେଣୁ ଚୈତନ୍ୟଚରିତାମୃତରେ ମଧ୍ୟ କୁହାଯାଇଛି, ଇଏ ଯେଉଁ ବ୍ରହ୍ମର ବିଶ୍ୱବ୍ରହ୍ମାଣ୍ଡ ରହିଛି, ଯଦିଓ ଏ ବିଶ୍ୱବ୍ରହ୍ମାଣ୍ଡର ବିସ୍ତାର ହେଉଛି 50 କୋଟି ଯୋଜନ ବା 400 କୋଟି ମାଇଲ, ସେଥିପାଇଁ ଏ ବ୍ରହ୍ମାର ଏଇ ଯେଉଁ ବ୍ରହ୍ମାଣ୍ଡର ବ୍ରହ୍ମା ସିଏ ସବୁଠାରୁ କ୍ଷୁଦ୍ର ବ୍ରହ୍ମାଣ୍ଡ ଏଇଟା, ତେଣୁ ତାଙ୍କର ଚାରି ମୁଖ, କାହାର ଆହୁରି ଅଧିକ ମୁଖ ସବୁ ରହିଛନ୍ତି କେଉଁ ବ୍ରହ୍ମା କେଉଁ ବ୍ରହ୍ମାଣ୍ଡର ବ୍ରହ୍ମାମାନଙ୍କର। ତେଣୁ ଇଏ ବ୍ରହ୍ମା ଯେତେବେଳେ ସୃଷ୍ଟି ହେଲେ ସିଏ ଜାଣିପାରିଲେ ନାହିଁ ସିଏ କିଏ, ସେ କେଉଁଠୁ ଆସିଲେ, ଏସବୁ ଭାଗବତ ତୃତୀୟ ସ୍କନ୍ଧରେ ଦ୍ୱିତୀୟ ସ୍କନ୍ଧରେ ମଧ୍ୟ ବର୍ଣ୍ଣନା କରାଯାଇଛି, ସୃଷ୍ଟିର ବିଷୟରେ ବର୍ଣ୍ଣନା କରାଯାଉଛି, ସେ ବର୍ଣ୍ଣନା କରାଯାଇଛି। ତେଣୁ ବ୍ରହ୍ମା ସେ ଯେଉଁ ପଦ୍ମ ପୁଷ୍ପରେ ଜାତ ହୋଇଥିଲେ, ସେଇ ପଦ୍ମ ନାଳ ଧରିକିରି ସେ ଭିତରକୁ ପ୍ରବେଶ କଲେ, ଗର୍ଭୋଦକ ଜଳ ରହିଛି ସେଥିରେ, ଗର୍ଭୋଦକ ଜଳରେ ପ୍ରବେଶ କରି ବହୁତ ବର୍ଷ ବିତିଗଲା, କିନ୍ତୁ ଜାଣିପାରିଲେ ନାହିଁ କେଉଁଠୁ ସେ ଯେଉଁ ଆସିଛି, ନାଡ଼ କେଉଁଠୁ ଆସିଛି ଜାଣିପାରିଲେ ନାହିଁ। ତେଣୁ ସେ ପୁଣି ବ୍ୟାଧେଇକି ଫେରିକିରି ଆସିଲେ, ଫେରିକିରି ଆସିଲା ପରେ ତାଙ୍କୁ ପୁଣି ସେଇ ପଦ୍ମ ପୁଷ୍ପ ଉପରେ ବସିଥିଲା ବେଳେ ଗୋଟେ ଦୁଇଟା ଅକ୍ଷର ଦୁଇଥର ଶବ୍ଦ ଦୁଇଥର ଶୁଭିଲା, ତ ଏବଂ ପ, ଏ ସ୍ପର୍ଶବର୍ଣ୍ଣର 16 ଏବଂ 21ତମ ଅକ୍ଷର ଦୁଇଟି, ତ ପ ତ ପ ଏ ଦୁଇଥର ଶୁଭିଲା ତାଙ୍କୁ। ତେଣୁ ସେ ତପସ୍ୟା କଲେ, ଏଇଠି ପ୍ରଭୁପାଦ ମହାରାଜ କହୁଛନ୍ତି ତାଙ୍କ ଭାବରେ 1000 ବର୍ଷ ଧରି ଦେବତାମାନଙ୍କର ଗଣନାରେ 1000 ବର୍ଷ ଧରି ସେ ତପସ୍ୟା କଲେ। ତପସ୍ୟା କଲା ପରେ ଭଗବାନ ତାଙ୍କ ଉପରେ ଆସି ତାଙ୍କୁ ଦର୍ଶନ ଦେଇଛନ୍ତି, ଭଗବାନ ତାଙ୍କୁ ଦର୍ଶନ ଦେଇଛନ୍ତି ଏବଂ ତାଙ୍କୁ ଦର୍ଶନ ଦେଇ ଜ୍ଞାନ ପ୍ରଦାନ କରିଛନ୍ତି। ତେଣୁ ଜ୍ଞାନ ପ୍ରଦାନ କରିଛନ୍ତି, ଯେଉଁ ଜ୍ଞାନକୁ ଚତୁଃଶ୍ରୁତି ଭାଗବତମ୍ ବୋଲି କୁହାଯାଉଛି, ଦ୍ୱିତୀୟ ସ୍କନ୍ଧ 9:32-35 ଆମର ସେ ଯେଉଁ ଦେଇଛି ତା ଦେହରେ ଅଛି, ଦ୍ୱିତୀୟ ସ୍କନ୍ଧ 9:32-35 ହେଉଛି ଚତୁଃଶ୍ରୁତି ଭାଗବତ। ଏଇ 4ଟି ଶ୍ଳୋକର ବିସ୍ତାର ହେଉଛନ୍ତି ଶ୍ରୀମଦ୍ ଭାଗବତମ୍ର 18,000 ଶ୍ଳୋକ, 18,000 ଶ୍ଳୋକ ହେଉଛି 4ଟି ଶ୍ଳୋକର ବିସ୍ତାର। ଏ 10ମ ଅଧ୍ୟାୟରେ ମଧ୍ୟ ସେହିଭଳି ଭାବରେ 4ଟି ଶ୍ଳୋକ ଅଛନ୍ତି, ଯାହାକୁ ଗୀତାର ସାର ବୋଲି କୁହାଯିବ, 8ରୁ 11 ଏଇ 4ଟି ଶ୍ଳୋକକୁ ଗୀତାର ସାର ବୋଲି କୁହାଯାଉଛି। ତେଣୁ ଏଇଭଳି ଭାବରେ ଭଗବାନ ଯେତେବେଳେ ବ୍ରହ୍ମାଙ୍କୁ ଜ୍ଞାନ ପ୍ରଦାନ କଲେ, ଖାଲି ଯେ ଜ୍ଞାନ ପ୍ରଦାନ କଲେ ଆସିକି ତାଙ୍କ ସାମ୍ନାରେ କହିଲେ ତା ନୁହଁ, ତାଙ୍କ ହୃଦୟ ଭିତରେ ସେ ଜ୍ଞାନ ପ୍ରଦାନ କରିଦେଲେ। ପ୍ରଥମ ଶ୍ଳୋକରେ ସେଇଟା କୁହାଯିବ ଭାଗବତଙ୍କର, ତେନେ ବ୍ରହ୍ମବୁଦ୍ଧା ଯ ଆଦି କବୟେ, ବ୍ରହ୍ମାଙ୍କର ହୃଦୟରେ ସବୁ ଜ୍ଞାନ ଦେଇଦେଲେ, ତେଣୁ ସେ ଆଦିକବି ବା ଆଦିଗୁରୁ ହୋଇଗଲେ ବ୍ରହ୍ମା। ତେଣୁ ସେ 4ଟି ଶ୍ଳୋକରେ ଏତେ ସବୁ ଜ୍ଞାନ ଅଛି, ଯେଉଁ ଜ୍ଞାନ ପ୍ରାପ୍ତ ହୋଇ ବ୍ରହ୍ମା ବିକେମ୍ ଦି ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ ବୋଲି ପ୍ରଭୁପାଦ ମହାରାଜ କହନ୍ତି, ଏଇ ବ୍ରହ୍ମାଣ୍ଡର ପ୍ରଥମ ଇଞ୍ଜିନିୟର ହୋଇଗଲେ ସେ 4ଟି ଶ୍ଳୋକରେ। 4 ବର୍ଷ ପଢ଼ିବାକୁ ପଡ଼ିଲାନି ଇଞ୍ଜିନିୟରିଂ ପାଇଁ, 4ଟି ଶ୍ଳୋକରେ ଇଞ୍ଜିନିୟରିଂ ଜ୍ଞାନ ପାଇଗଲେ, ସବୁ ଜ୍ଞାନ ପାଇଗଲେ, ଖାଲି ଇଞ୍ଜିନିୟରିଂ ଜ୍ଞାନ ନୁହଁ, ସବୁକିଛି ପ୍ରାପ୍ତ ହୋଇଗଲେ। ତେଣୁ ସିଏ ଯେଉଁ ସୃଷ୍ଟି କରୁଛନ୍ତି ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ସେସବୁ ଜାଣିପାରୁନାହାନ୍ତି, ଯେତେ ଗବେଷଣା କରୁଛନ୍ତି ମଧ୍ୟ ସେ ଜାଣିପାରୁନାହାନ୍ତି ବ୍ରହ୍ମା କିଭଳି ରକ୍ତ ସୃଷ୍ଟି କରୁଛନ୍ତି ଶରୀରରେ, ସେଇଟା ସେ ଜାଣିପାରୁନାହାନ୍ତି, କିଡ଼ନୀ କିଭଳି ସୃଷ୍ଟି ହେଉଛି, ଚକ୍ଷୁ କିଭଳି ସୃଷ୍ଟି ହେଉଛି, ଏସବୁକୁ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣିପାରିନାହାନ୍ତି। ସେଇ ଜ୍ଞାନ ପ୍ରାପ୍ତ ହେଇ ବ୍ରହ୍ମା ସବୁ ସୃଷ୍ଟି କରୁଛନ୍ତି। ତେଣୁ ବ୍ରହ୍ମା ସୃଷ୍ଟି ଯେତେବେଳେ ଆରମ୍ଭ କଲେ ପ୍ରଥମେ ଏଇ ଚାରି କୁମାରଙ୍କୁ ସୃଷ୍ଟି କଲେ, ସନକ, ସନାତନ, ସନନ୍ଦନ, ସନତ କୁମାର। ଏଇ ଚାରି କୁମାର ଏ କୁହାଯାଉଛି ଇଏ ହେଉଛି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର। ଭଗବାନଙ୍କର ଅନେକ ଅବତାର ଅଛନ୍ତି, ଏଥିରେ ଏଇ ସେମାନଙ୍କୁ ଚାରି ଜଣ ହେଉଛନ୍ତି ଜ୍ଞାନ ଶକ୍ତିର ଅବତାର ବୋଲି କୁହାଯାଉଛି। ତେଣୁ ସେ ଚାରି କୁମାର ଯଦିଓ କୋଟି କୋଟି ବର୍ଷ ତାଙ୍କର ବୟସ, କିନ୍ତୁ ସବୁବେଳେ ସେ ପାଞ୍ଚ ବର୍ଷର ବାଳକ ଭାଇ ଉଲଗ୍ନ ହୋଇକି ରହିଛନ୍ତି, ଉଲଗ୍ନ ହୋଇକି ରହୁଛନ୍ତି ପାଞ୍ଚ ବର୍ଷ ବାଳକ। ତେଣୁକରି ଏ ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପୁ ହୋଇକି ଆସିଲେ, ଚାରି କୁମାର ଯେଉଁ ଯାଇଥିଲେ ବୈକୁଣ୍ଠ ଲୋକକୁ, ସେଇ ବୈକୁଣ୍ଠ ଲୋକର ସପ୍ତମ ଗେଟ୍ରେ ଏଇ ଦୁଇ ଜଣ ଦ୍ୱାରପାଳ ଥିଲେ, ଜୟ ଏବଂ ବିଜୟ। ଏ ଚାରି କୁମାରକୁ ଜାଣିପାରିଲେ ନାହିଁ, ସେ ଭାବିଲେ ଛୋଟ ପିଲା, ତୁ ଚାରି ଜଣ କୁଆଡ଼େ ପଳାଇ ଆସିଛନ୍ତି, ଉଲଗ୍ନ ପିଲା ଚାରି ଜଣ, ତା ଭିତରୁ ଛାଡ଼ିଲେ ନାହିଁ। ତେଣୁ ସେ ଚାରି କୁମାର ତାଙ୍କ ଅଭିଶାପ ଦେଇଥିଲେ, ଯେଉଁଥିପାଇଁ କି ସେ ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପୁ ରୂପରେ ଆସିଥିଲେ ସତ୍ୟ ଯୁଗରେ। ତ୍ରେତାୟ ଯୁଗରେ ସେ ଆସିଲେ ରାବଣ ଏବଂ କୁମ୍ଭକର୍ଣ୍ଣ ରୂପରେ, ଦ୍ୱାପର ଯୁଗରେ ସେ ଆସିଲେ ଶିଶୁପାଳ ଏବଂ ଦନ୍ତପତ୍ର ରୂପରେ। ତେଣୁ ଯାହା ହଉ, ଏ ପରର ଘଟଣା, ଯେତେବେଳେ ପ୍ରଥମେ ବ୍ରହ୍ମା ସୃଷ୍ଟି କଲେ ଚାରି କୁମାରଙ୍କୁ, ତାଙ୍କୁ ସେ କହିଲେ ତୁମେ ମୋତେ ପ୍ରଜା ସୃଷ୍ଟି କର, କିନ୍ତୁ ଚାରି କୁମାର ଚାହୁଁନଥିଲେ ଏ ଯେଉଁ ରହିଛି ପ୍ରବୃତ୍ତି ମାର୍ଗରେ ଲିପ୍ତ ହେବା ପାଇଁ। ସଂସାରରେ ଲିପ୍ତ ହେଲେ ସଂସାର ବନ୍ଧନ ହୋଇଯିବ, ତେଣୁ ସେ ମନା କରିଦେଲେ, ତାଙ୍କର ପିତାଙ୍କର ଆଜ୍ଞାଙ୍କୁ ଗ୍ରହଣ କଲେ ନାହିଁ। ତେଣୁକରି ବ୍ରହ୍ମାଙ୍କର କ୍ରୋଧ ଜାତ ହେଲା। ତେଣୁ ବ୍ରହ୍ମାଙ୍କର ଯେତେବେଳେ କ୍ରୋଧ ଜାତ ହେଉଛି, ବ୍ରହ୍ମା ଚକ୍ଷୁ ଲାଲ ପଡ଼ିଗଲା, ତେଣୁ ଚକ୍ଷୁରୁ ଜାତ ହେଲେ ଶିବଜୀ। ଶିବଜୀ ରୁଦ୍ର ରୌଦ୍ର ରୋଦନ କରୁଥିଲେ, ଜନ୍ମ ହୋଇକି ସେ ରୋଦନ କରୁଥିଲେ, ତାଙ୍କୁ ରୁଦ୍ର କରାଗଲା, ନାମ ଦିଆଗଲା। ସେ ବ୍ରହ୍ମାଙ୍କର ରୁଦ୍ର ମଧ୍ୟ ଆଉ ଗୋଟେ ଅର୍ଥ ହେଉଛି କ୍ରୋଧ, ବ୍ରହ୍ମାଙ୍କର କ୍ରୋଧରୁ ଜାତ ହୋଇଛନ୍ତି ରୁଦ୍ର। ତେଣୁ ଏଇ ଶିବଜୀ ଜନ୍ମ ହେଲେ, ତେଣୁ ସେ ଜନ୍ମ ହେଲା ପରେ ସେ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ। ତେଣୁ ବ୍ରହ୍ମା ତାଙ୍କୁ ରୋଦନ କରିବା ମନା କଲେ ଏବଂ ତାଙ୍କର ନାମକରଣ କଲେ ଏକାଦଶ ରୁଦ୍ର। ଏଗାରଟି ସ୍ଥାନ ଦିଆଗଲା ତାଙ୍କୁ ଏବଂ ଏଗାରଟି ପତ୍ନୀ ଦିଆଗଲା, ଏବଂ ସେ ତାଙ୍କୁ କହିଲେ ଯେ ତୁମେ ପ୍ରଜା ସୃଷ୍ଟି କର, ମୋର ଏଇ ଯେଉଁ ପ୍ରଥମ ଚାରି ପୁତ୍ର ଏମାନେ ସୃଷ୍ଟି କରୁନାହାନ୍ତି, ତୁମେ ମୋତେ ସୃଷ୍ଟି, ତୁମେ କିନ୍ତୁ ସୃଷ୍ଟି କର, କାରଣ ଏ ଭୌତିକ ଜଗତ ସୃଷ୍ଟି ହେବ ନା, ସେଥିପାଇଁ ଭୌତିକ ଜଗତ ସୃଷ୍ଟି ତିଆରି ହୋଇଛି, ଏଠି ସବୁ ପ୍ରଜା ସୃଷ୍ଟି ହେବେ। ତେଣୁ ଶିବଜୀ ଯେତେବେଳେ ସୃଷ୍ଟି କଲେ, ତାଙ୍କର ସ୍ୱଭାବ ଅନୁସାରେ ସବୁ ରୁଦ୍ରଗଣ ସବୁ ଯାଉଛନ୍ତି, ସେ ଭୂତ ପିଶାଚ ଏମାନେ ସବୁ ସୃଷ୍ଟି କଲେ, ଯେଉଁ ଭୂତ ପିଶାଚ ମାନେ ସବୁ ଭୌତିକ ଜଗତକୁ ଧ୍ୱଂସ କରିବା ପାଇଁ ଆରମ୍ଭ କରିଦେଲେ। ତେଣୁ ବ୍ରହ୍ମା କହିଲେ ଯେ ନା ଠିକ୍ ଅଛି, ତୁମେ ଆଉ ସୃଷ୍ଟି କର ନା, ବର୍ତ୍ତମାନ ତୁମେ ଧ୍ୟାନ କର। ତେଣୁ ଶିବଜୀ ଆଉ ସୃଷ୍ଟି ବନ୍ଦ କଲେ, ତାଙ୍କର ସେ ତପସ୍ୟାରେ ଗତ ରହିଲେ। ତେଣୁ ତାପରେ ଏଇ ସପ୍ତ ପୂର୍ବ ଯେଉଁ କୁହାଯାଉଛି, ବାର ଜଣ ଋଷିକୁ ସେ ସୃଷ୍ଟି କଲେ, ମନରେ କାହାକୁ ମନରୁ, କାହାକୁ ତାଙ୍କ ହସ୍ତରୁ, କାହାରୁ କର୍ଣ୍ଣରୁ, କାହାରୁ ଯେଉଁ ଶରୀରରୁ ଯେକୌଣସି ଅଙ୍ଗରୁ ସେ ସୃଷ୍ଟି କରିପାରୁଥିଲେ ବ୍ରହ୍ମା, ସେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେ। ତେଣୁ ଏ ବାର ଜଣ ଋଷିଙ୍କୁ ସୃଷ୍ଟି କଲେ ପ୍ରଥମେ, ତୃତୀୟ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତାଙ୍କ ବିଷୟରେ, ଯେ ଅତ୍ରି, ମରିଚି, ଅଙ୍ଗିରସ, କୁଲସ୍ଥ, ଉଲ୍ହ, କ୍ରତୁ, ଭୃଗୁ, ବୈଶିଷ୍ଠ, ଦକ୍ଷ, ନାରଦ, ଚୈବାତ୍ର, ଦଶମ, ଏ ଦଶ ଜଣଙ୍କୁ ସୃଷ୍ଟି କଲେ। ଅତ୍ରି, ମରିଚି, ଅଙ୍ଗିରସ, ଉଲ୍ହସ୍ଥ, ଉଲ୍ହ, କ୍ରତୁ, ଭୃଗୁ, ବୈଶିଷ୍ଠ, ଦକ୍ଷ ଏବଂ ନାରଦ, ଏ ଦଶ ଜଣଙ୍କୁ ସୃଷ୍ଟି କଲେ। ଅନ୍ୟମାନଙ୍କୁ ସୃଷ୍ଟି କରିକି ପ୍ରଥମେ ଏଇ ଦଶ ଜଣଙ୍କୁ ସୃଷ୍ଟି କରିଥିଲେ। ତେଣୁ ଏ ଦଶ ଜଣ ଭିତରୁ ନାରଦ ହେଉଛନ୍ତି ବ୍ରହ୍ମଚାରୀ, ଆଉ ଯେଉଁ ନଅ ଜଣ ରହିଲେ ତାଙ୍କୁ କହିଲେ ତୁମେ ମଧ୍ୟ ପ୍ରଜା ସୃଷ୍ଟି କର। ନାରଦ ହେଉଛନ୍ତି ଜଣେ ଭଗବାନଙ୍କର ଭକ୍ତି ଶକ୍ତିର ଅବତାର, ତେଣୁ ଏମାନେ ମଧ୍ୟ ସବୁ ପ୍ରଜା ସୃଷ୍ଟି କଲେ। ଏଠି ଭଗବାନ କହୁଛନ୍ତି ମହର୍ଷୟ ସପ୍ତ ପୂର୍ବେ, ଏ ଯେଉଁ ଦ୍ୱାଦଶ ମହର୍ଷି ସୃଷ୍ଟି ହେଲେ, ବ୍ରହ୍ମା ସୃଷ୍ଟି କରିଥିଲେ, ତାଙ୍କ ଭିତରୁ ସାତ ଜଣ ହେଉଛନ୍ତି ସପ୍ତ ମହର୍ଷି। ସେ ସ୍ୱୟଂଭୂ ମନଙ୍କ ସମୟରେ ପ୍ରଥମେ ମନୁ, ତାପରେ ମନୁଙ୍କୁ ଆସି ସୃଷ୍ଟି ହେବେ। ପ୍ରଥମ ମନୁଙ୍କ ସମୟରେ ସ୍ୱୟଂଭୂ ମନୁ, ଯିଏକି ବ୍ରହ୍ମାଙ୍କର ପ୍ରଥମ ମନୁ, ପ୍ରଥମ ବ୍ରହ୍ମାଙ୍କଠାରୁ ପୁତ୍ର ସିଏ, ତାପରେ ସେ ଜାତ ହୋଇଛନ୍ତି। ସେହି ସମୟରେ ଏହି ସାତ ଜଣ ପ୍ରତି ମନୁଙ୍କ ସମୟରେ ଛଅଟି ଏସବୁ ଘଟଣା ହେବ, ଛଅଟି ପରିବର୍ତ୍ତନ ହେବ। ମନୁ ଆସିବେ, ତାଙ୍କ ପୁତ୍ର ଆସିବେ, ଦେବତାମାନେ ଆସିବେ, ଦେବତାମାନଙ୍କ ରାଜା ଆସିବେ, ସପ୍ତର୍ଷି ହେବେ ଏବଂ ଭଗବାନଙ୍କର ଜଣେ ଅବତାର ଆସିବେ, ଯାହାଙ୍କୁ ମନ୍ୱନ୍ତର ଅବତାର ବୋଲି କୁହାଯାଉଛି। ଏ ଛଅଟି ପରିବର୍ତ୍ତନ ସବୁ ମନୁଙ୍କ ସମୟରେ ହେବ। ତେଣୁ ଏ ଯେଉଁ ମନୁ ସପ୍ତ ମହର୍ଷ ସପ୍ତ ପୂର୍ବେ ଯଦି କୁହାଗଲା, ଇଏ ପ୍ରଥମ ମନୁଙ୍କ ସମୟରେ ସାତ ଜଣ ମହର୍ଷି ହୋଇଥିଲେ, ଏ ବାର ଜଣ ଭିତରୁ ସାତ ଜଣ ମହର୍ଷି ହୋଇଥିଲେ। ସପ୍ତର୍ଷି ଯେଉଁ ରହିଛନ୍ତି, ଧ୍ରୁବଲୋକ ପରିକ୍ରମା କରୁଛନ୍ତି, ସପ୍ତର୍ଷି ମଣ୍ଡଳ ରହିଛି ଉତ୍ତର ଦିଗରେ, ସାତଟି ତାରା ରହିଛି, ସେ ସପ୍ତର୍ଷି ତାଙ୍କର ସ୍ଥାନ ସେଠି। ତେଣୁ ସେମାନେ କିଏ କିଏ ନା ଭୃଗୁ, ମରିଚି, ଅତ୍ରି, କୁଲସ୍ଥ, କୁଲହ, କ୍ରତୁ ଏବଂ ବଶିଷ୍ଠ, ଏଇ ସାତ ଜଣ ହେଇଥିଲେ ସେ ସମୟରେ। ସେ ସମୟରେ ପ୍ରଥମଙ୍କ ସମୟରେ ଏଇ ସାତ ଜଣ ସପ୍ତର୍ଷି ହୋଇଥିଲେ। ତେଣୁ ଏଇଭଳି ଭାବରେ ସମସ୍ତଙ୍କୁ ସୃଷ୍ଟି କରିବା କହିବା ପରେ, ସୃଷ୍ଟି କଲା ପରେ ସୃଷ୍ଟିଟା ବେଶୀ ଆଗେଇ ପାରିଲା ନାହିଁ। କାରଣ ସେମାନେ ଯେଉଁ ସୃଷ୍ଟି କରୁଥିଲେ ବିନା ସ୍ତ୍ରୀରେ ସବୁ ସୃଷ୍ଟି କରୁଥିଲେ, ତେଣୁ ବ୍ରହ୍ମା କ'ଣ କଲେ ନା ତାଙ୍କର ଶରୀରକୁ ଦୁଇ ଭାଗ କରି ଗୋଟିଏ ଭାଗରୁ ପୁରୁଷ ସୃଷ୍ଟି କଲେ, ଗୋଟିଏ ଭାଗରୁ ସ୍ତ୍ରୀ ସୃଷ୍ଟି କଲେ। ସିଏ ହେଉଛନ୍ତି ସ୍ୱୟଂଭୂ ମନୁ ଏବଂ ସତରୂପା, ଯିଏକି ଭଗବାନଙ୍କର ଜଣେ ବିଭୂତି, ଏକାଦଶ ସ୍କନ୍ଧ ଭାଗବତ ବର୍ଣ୍ଣନା କରାଯାଇଛି, ଏମାନେ ହେଉଛନ୍ତି ଭଗବାନଙ୍କ ବିଭୂତି। ତେଣୁ ଇଏ ଯେଉଁ ସୃଷ୍ଟି ହେଲେ, ଇଏ ହେଉଛନ୍ତି ପ୍ରଥମ ମନୁ, ସ୍ୱୟଂଭୂ ମନୁ। ସେଇ ମନୁଙ୍କ ଠାରୁ ଆମେ ସବୁ ଆସିଥିବାରୁ ଆମେ ସବୁ ହେଉଛୁ ମାନବ। ପ୍ରଭୁପାଦ ମହାରାଜ ମଧ୍ୟ ତାଙ୍କ ଭଗବତୀ କଥା କହୁଛନ୍ତି, ମାନବ କାହିଁକି ହେଲେ ନା ଆମେ ମନୁଙ୍କ ଠାରୁ ଆସୁଛୁ। ତେଣୁ ଇଏ ଯେଉଁ ମନୁ ସୃଷ୍ଟି ହେଲେ, ମନୁ ସୃଷ୍ଟି ହେଲେ ଦେଖିଲା ବେଳକୁ ମନୁ ଯେତେବେଳେ କହିଲେ ବ୍ରହ୍ମା ତୁମେ ସୃଷ୍ଟି କର, ସେତେବେଳେ ପୃଥିବୀ ଜଳମଗ୍ନ ହୋଇଯାଇଥିଲା, ରସାତଳକୁ ଚାଲିଯାଇଥିଲା। ତେଣୁ ସେ ଆସି ଯେତେବେଳେ ଭଗବାନ ବ୍ରହ୍ମାଙ୍କୁ କହିଲେ ଯେ ମୁଁ କେମିତି ସୃଷ୍ଟି କରିବି, ତେଣୁ ସେହି ସମୟରେ ବ୍ରହ୍ମା ଚିନ୍ତା କରୁଛନ୍ତି ପୃଥିବୀ କୁଆଡ଼େ ଗଲା ସେ ଜାଣିପାରୁନାହାନ୍ତି। ତେଣୁ ଯେତେବେଳେ ସେ ଧ୍ୟାନ କରୁଛନ୍ତି, ସେହି ସମୟରେ ତାଙ୍କର ନାସିକାରୁ ଭଗବାନଙ୍କର ଗୋଟେ ଅବତାର ଆସିଲେ, ସେ ହେଉଛନ୍ତି ଶୁକର ଅବତାର, ବରାହ ଅବତାର। ତେଣୁ ସେ ବରାହ ଅବତାର ଆସିକି ଭଗବାନ ଏଇ ପୃଥିବୀକୁ ଉତ୍ତୋଳନ କରି ତାର କକ୍ଷରେ ସ୍ଥାପନ କରିଛନ୍ତି। ଏଇଭଳି ସବୁ ସୃଷ୍ଟି ବିଷୟରେ ସବୁ ବର୍ଣ୍ଣନା କରାଯାଇଛି। କିନ୍ତୁ ଏଠି ଯେଉଁ କୁହାଯାଉଛି ମହର୍ଷୟ ସପ୍ତପୂର୍ବେ ଚତ୍ୱାର ମନବସ୍ ତଥା, ଚତ୍ୱାର କହିଲେ ଏଇ ଚାରି ଜଣ, ଚାରି କୁମାର ଏବଂ ମନବସ୍ ତଥା ବ୍ରହ୍ମାଙ୍କର, ଯେ ଗୋଟେ ଦିନରେ ଚଉଦ ଜଣ ମନୁ ଆସନ୍ତି। ଇଏ ପ୍ରଥମ ମନୁ ହେଉଛନ୍ତି ସ୍ୱାଙ୍ଗ ମନୁ, ତାପରେ ଆସିବେ ସ୍ୱାରଚିଷ, ତାପରେ ଉତ୍ତମ, ତାପରେ ତାମସ, ତାପରେ ରୈବତ, ତାପରେ ଚାକ୍ଷୁଷ ଏବଂ ବର୍ତ୍ତମାନ ସପ୍ତମ ମନୁଙ୍କର ସମୟ ଚାଲିଛି, ସେ ହେଉଛନ୍ତି ବୈବସ୍ୱତ ମନୁ, ଯିଏକି ବିବସ୍ୱାନ ସୂର୍ଯ୍ୟ ଦେବତା ବିବସ୍ୱାନଙ୍କର ପୁତ୍ର। ତେଣୁ ଏ ୟା ପରେ ମଧ୍ୟ ଆହୁରି ସାତ ଜଣ ମନୁ ଆସିବେ, ସାବର୍ଣ୍ଣ ଇତ୍ୟାଦି ସବୁ ସାତ ଜଣ ମନୁ ଆସିବେ। ଏସବୁ ମନୁ, ଚଉଦ ଜଣ ମନୁ, ଏମାନେ ସବୁ ମଦ୍ଭାବା ମାନସା ଜାତା, ଭଗବାନଙ୍କର ପ୍ରକୃତ ପ୍ରଥମେ ଆସୁଛନ୍ତି। ଯଦିଓ ବ୍ରହ୍ମା ସୃଷ୍ଟି କରୁଛନ୍ତି, କିନ୍ତୁ ବ୍ରହ୍ମା ଭଗବାନଙ୍କ ସୃଷ୍ଟିକୁ ବିସ୍ତାର କରୁଛନ୍ତି, ଭଗବାନଙ୍କଠାରୁ ସବୁ ଆସୁଛନ୍ତି, ବ୍ରହ୍ମାଙ୍କ ମାଧ୍ୟମରେ ପ୍ରକଟ ହେଉଛନ୍ତି, କିନ୍ତୁ ପ୍ରଥମେ ସୃଷ୍ଟି ହେଉଛନ୍ତି ଭଗବାନଙ୍କଠାରୁ। ଭଗବାନ ହିଁ ସମସ୍ତଙ୍କ ପିତା, ଭଗବତ ଗୀତାରେ ଭଗବାନ କହିଲେ ସର୍ବଜୋନିଷୁ କନ୍ଦେୟ ମୃତ୍ୟ ସମ୍ମତି ଯାହା ତାସାଙ୍ଗ ବ୍ରହ୍ମ ମହଜୋନି ଅହଂ ବିଜପଦ ପିତା। ଯେତେ ସବୁ ଜୀବ ସୃଷ୍ଟି ହୋଇଛନ୍ତି ସମସ୍ତଙ୍କର ବିଜୟ ପ୍ରଦାନକାରୀ ପିତା ହେଉଛନ୍ତି ଭଗବାନ। ପିତାହମସ୍ୟ ଜଗତୁ ମାତା ଧାତା ପିତାମହ, ସିଏ ହେଉଛନ୍ତି ପିତା, ସିଏ ମଧ୍ୟ ମାତା। ତେଣୁ ଭଗବାନଙ୍କର ସବୁ ସୃଷ୍ଟି ହେଉଛି, ଜନ୍ମାଦି ଅଶ୍ୱ ଯଥ ସବୁ କୁହାଯାଇଛି, ପ୍ରଥମେ ସେ କଥା କୁହାଗଲା ପ୍ରଥମ ଶ୍ଳୋକରେ ଭାଗବତମରେ, ସବୁକିଛି ସେ ଭଗବାନଙ୍କଠାରୁ ଆସୁଛନ୍ତି। ତେଣୁ ଏଠି ଭଗବାନ କହୁଛନ୍ତି ମହର୍ଷୟ ସପ୍ତପୂର୍ବେ ଚତ୍ୱାର ମନବସ୍ ତଥା ମଦ୍ଭାବ ମାନସ ଜାତା, ଭଗବାନଙ୍କ ମନରୁ ସବୁ ଜାତ ହେଉଛନ୍ତି। ଯେସାଂ ଲୋକ ଇମା ପ୍ରଜା, ଯାହାଙ୍କ ଠାରୁ ଇଏ ସବୁ ଯେତେ ପ୍ରଜା ସବୁ ସୃଷ୍ଟି ହୋଇଛନ୍ତି, ଯେତେ 84 ଲକ୍ଷ ପ୍ରକାର ଜୀବ ସବୁ ସୃଷ୍ଟି ହୋଇଛନ୍ତି, ଏମାନେ ସବୁ ସେଇମାନଙ୍କଠାରୁ ଆସିଛନ୍ତି। ଏମାନେ ସବୁ ସୃଷ୍ଟି, ସୃଷ୍ଟି ପ୍ରକ୍ରିୟାରେ ଭାଗବତ ତୃତୀୟ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଉଛି। ତେଣୁ ଇଏ ସବୁ ଯେଉଁ ସୃଷ୍ଟି ହେଉଛନ୍ତି, ସେଇ ସେଇ ବ୍ରହ୍ମା ଯାହାକୁ ସୃଷ୍ଟି କରିଛନ୍ତି, ପ୍ରକୃତରେ ସବୁ ଭଗବାନଙ୍କଠାରୁ ହିଁ ଆସୁଛନ୍ତି ମହର୍ଷ ସପ୍ତପୂର୍ବେ। ଏଇଭଳି ଭାବରେ ସବୁ ଲୋକ ସୃଷ୍ଟି ହେଉଛନ୍ତି, ସୃଷ୍ଟିର ପ୍ରକ୍ରିୟା ବର୍ଣ୍ଣନା କରାଯାଇଛି ତୃତୀୟ ସ୍କନ୍ଧରେ। ତେଣୁ ଯେତେବେଳେ ଭଗବାନ ବରାହଦେବ ରୂପରେ ଆବିର୍ଭାବ ହୋଇ ଏଇ ପୃଥିବୀକୁ ଉତ୍ତୋଳନ କରି କକ୍ଷରେ ସ୍ଥାପନ କଲେ। ତାପରେ ଏଇ ସ୍ୱାମୀ ମନୁ ଏବଂ ସଦରୂପା ଏସବୁ ପ୍ରଜା ସୃଷ୍ଟି କରିଛନ୍ତି। ତେଣୁ ତାଙ୍କର ଦୁଇ ପୁତ୍ର ଏବଂ ତିନି କନ୍ୟା। ଦୁଇ ପୁତ୍ର ହେଉଛନ୍ତି କିଏ କିଏ ନା, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ତାଙ୍କର ପ୍ରିୟବ୍ରତ, ଆଉ କନିଷ୍ଠ ପୁତ୍ର ହେଉଛନ୍ତି ଉତ୍ତାନପାଦ। ଏବଂ ତାଙ୍କର ତିନି କନ୍ୟା ଥିଲେ, ସେ ହେଉଛନ୍ତି ଆକୃତି, ଦେବହୂତି ଏବଂ ପ୍ରସୂତି। ତେଣୁ ଏଇଭଳି ଭାବରେ ଯେତେବେଳେ ସେ ପ୍ରଜା ସୃଷ୍ଟି କରିଛନ୍ତି, ସେହି ସମୟରେ ବ୍ରହ୍ମାଙ୍କର ଆଉ ଜଣେ ପୁତ୍ର, ସେ ହେଉଛନ୍ତି କର୍ଦ୍ଦମ ମୁନି। କର୍ଦ୍ଦମ ମୁନି ତୃତୀୟ ସ୍କନ୍ଧରେ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। କର୍ଦ୍ଦମ ମୁନି ସେ 10,000 ବର୍ଷ ଧରି ତପସ୍ୟା କରିଥିଲେ। ତେଣୁ ଭଗବାନ ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ଆସି ତାଙ୍କ ପାଖରେ ଉପସ୍ଥିତ ହୋଇଥିଲେ। ତେଣୁ ଭଗବାନ ଚାହିଁ ପଚାରିଲେ, କ'ଣ ତୁମେ ଚାହୁଁଛ? ତେଣୁ କର୍ଦ୍ଦମ ମୁନି କହିଲେ ଯେ ମୋତେ ଜଣେ ଉପଯୁକ୍ତ ପତ୍ନୀ ପ୍ରଦାନ କରନ୍ତୁ। ତେଣୁ ଭଗବାନ କହିଲେ ଯେ ତୁମର ପତ୍ନୀକୁ ତାଙ୍କର ପିତା ଆଣିକି ଆସିବେ, ଏଠି ପହଞ୍ଚିବେ। ତେଣୁ ଭଗବାନ ଚାଲି ଏବଂ ଭଗବାନ ମଧ୍ୟ କହିଲେ ଯେ ମୁଁ ତୁମର ପୁତ୍ର ହେଇକି ଆସିବି। ସେ ଭଗବାନ କପିଳଦେବ ରୂପରେ ଆସିଲେ। ତେଣୁ ଇଏ ଯେଉଁ ତାପରେ ସେ ଆସିଲେ, ସ୍ୱାମୀ ବାବୁ ମନୁ ଆସି ପହଞ୍ଚିଲେ ତାଙ୍କର ଆଶ୍ରମରେ, କର୍ଦ୍ଦମ ଋଷିଙ୍କର ଆଶ୍ରମରେ ଆସି ପହଞ୍ଚିଲେ। ଏବଂ ସେ ତାଙ୍କର କନ୍ୟାକୁ ଦେଖେଇକରି କହିଲେ ଯେ ମୋର କନ୍ୟା, ଇଏଙ୍କର ଜଣେ ଉପଯୁକ୍ତ ସ୍ୱାମୀ ଦରକାର ହେଉଛି, ତେଣୁ ମୁଁ ଚାହୁଁଛି ସେ ଆପଣଙ୍କୁ ଚାହୁଁଛନ୍ତି ବିବାହ କରିବା ପାଇଁ, ଆପଣଙ୍କର କ'ଣ ମତ କ'ଣ? ତେଣୁ ଏ କଥା ଶୁଣି ଭଗବାନ ତ କହିଥିଲେ ତାଙ୍କ ଆସିବେ, ତେଣୁ ସେ ସେଥିରେ ରାଜି ହେଲେ। କାହିଁକି ନା ତାଙ୍କର ଯେଉଁ ରହିଛି ସେ ଯେଉଁ ଦେବହୂତି, ସେ ପ୍ରସିଦ୍ଧ, ଏତେ ତାଙ୍କର ସୌନ୍ଦର୍ଯ୍ୟ ଥିଲା, ସେ କଥା ବର୍ଣ୍ଣନା କରାଯାଇଛି। ଏତେ ସୌନ୍ଦର୍ଯ୍ୟ ଥିଲା ଯେ ସେ ତାଙ୍କର ଯେଉଁ ପିତାଙ୍କର ଯେଉଁ ରହିଛି ପ୍ରାସାଦ ରହିଛି, ପ୍ରାସାଦ ଉପରେ ଛାତ ଉପରେ ବଲ୍ ଖେଳୁଥିଲା ବେଳେ, କନ୍ଦୁକ ଖେଳୁଥିଲା ବେଳେ, ସେହି ସମୟରେ ଗୋଟେ ବିମାନରେ ଜଣେ ଗନ୍ଧର୍ବ, ସେ ହେଉଛି ବିଶ୍ୱାବସୁ ଗନ୍ଧର୍ବ, ସେ ତାଙ୍କ ରୂପ ଦେଖି ମୋହିତ ହୋଇକି ତଳେ ପଡ଼ିଯାଇଥିଲେ। ଏତେ ସୌନ୍ଦର୍ଯ୍ୟ ତାଙ୍କର ଥିଲା ଦେବହୂତିଙ୍କର, ସେ କଥା ସେ କଦମ ମୁନି ମୋତେ କହିଲେ। ଯାଂ ହର୍ମ୍ୟପୃଷ୍ଠେ କୋଣନ୍ଦଘ୍ରି ଶୋଭାଂ ବିକ୍ରୀଡ଼ତିଂ କନ୍ଦୁକ ବିହୋଳାକ୍ଷିଂ ବିଶ୍ୱାବସୁ ନେପତତ୍ ସ୍ୱାଦ ବିମାନାତ୍ ବିଲୋକ୍ୟ ସମୂହ ବିମୁଢ଼ ଚେତା। ତେଣୁ ସେ କହିଲେ, କର୍ଦ୍ଦମ ମୁନି କହିଲେ, ଯାହାଙ୍କର ସୌନ୍ଦର୍ଯ୍ୟ କେତେ ମୁଁ ଶ୍ରବଣ କରିଛି, ଯେ ଯେତେବେଳେ ହର୍ମ୍ୟପୃଷ୍ଠେ ଗୋଟେ ସୁବର୍ଣ୍ଣ ବିମାନରେ ଯେତେବେଳେ ଚାହୁଁଥିଲା ବେଳେ ସେ ବିଶ୍ୱାବସୁ ସେ ଦେଖିଦେଲେ ଯେ କୋଣନ୍ଦଘ୍ରି ଶୋଭା, ତାଙ୍କର ଯେଉଁ ପାଦପଦ୍ମରେ ଯେଉଁ ଲଗେଇ ପାଦରେ ଦେବହୂତୀ ଯେଉଁ ଲଗେଇଛନ୍ତି ନୁପୁର, ତାର ଋଣୁଣୁ ଶବ୍ଦ ସେ ଶୁଣିପାରିଲେ। ଏବଂ ବିକ୍ରୀଡ଼ିତ କନ୍ଦୁକ ବିଭଳାକ୍ଷିମ୍, ବଲ୍ ଖେଳିଲା ବଲ୍ ଖେଳୁଥିଲା ବଲ୍ ଉପର ତଳ ହେଲା ବେଳକୁ, ଯେତେବେଳେ ସେ ଉପର ତଳକୁ ଆଖିରେ ଦେଖୁଥିଲେ ତାଙ୍କର ଏହି ସୌନ୍ଦର୍ଯ୍ୟ ଦେଖି ବିଶ୍ୱାବସୁ ନେପତତ୍ ସ୍ୱାଦ ବିମାନାତ୍, ତାଙ୍କ ନିଜ ବିମାନରୁ ତଳ ପଡ଼ିଗଲେ ବିଶ୍ୱାବସୁ। ବିଲୋକ୍ୟ ସମୂହ ବିମୁଢ଼ ଚେତା, ଏତେ ସୌନ୍ଦର୍ଯ୍ୟ ତାଙ୍କର ଥିଲା। ତେଣୁ ସେ କହିଲେ ଆପଣ କନ୍ୟା କିଏ ବିବାହ ନ କରିବ, ଏଭଳି କହି ତାପରେ ସେ କହିଲେ ଗୋଟେ କଣ୍ଡିସନରେ ମୁଁ ବିବାହ କରିବି, ଯେ ମୋର ଯେତେବେଳେ ପୁତ୍ର ଜାତ ହେବ ସେତେବେଳେ ମୁଁ ଗୃହ ତ୍ୟାଗ କରିବି। ତେଣୁ ଏଇ ରାଜି ଏଇ କଣ୍ଡିସନରେ ସମସ୍ତେ ରାଜି ହେଲେ। ତେଣୁ ନା ଇଏ ବିବାହ କଲେ, କିଏ ଦେବହୂତି ବିବାହ କଲେ କର୍ଦ୍ଦମଙ୍କୁ। ବିବାହ କଲା ପରେ ଅନେକ ଯୌତୁକ ପ୍ରଦାନ କରିଛନ୍ତି ରାଜା ମନୁ, ସ୍ୱାମୀ ମନୁ, ଏବଂ ସେ ତାଙ୍କର ଗୃହକୁ ଯାଇଛନ୍ତି, ସ୍ୱାମୀ ତାଙ୍କର ରାଜଭବନ ଚାଲି ଯାଇଛନ୍ତି। ତେଣୁ ଏଇ ଯେଉଁ ଦେବହୂତି, ଇଏ ବହୁ ବର୍ଷ ଧରି ତାଙ୍କର ସ୍ୱାମୀଙ୍କର ସେବା କରିଛନ୍ତି। ଏସବୁ ସୃଷ୍ଟି ବିଷୟରେ ସେ ବର୍ଣ୍ଣନା କରାଯାଇଛି। ବହୁ ବର୍ଷ ଧରି ସେବା କଲା ପରେ ତାଙ୍କର କର୍ଦ୍ଦମମାନଙ୍କର ଯାଇକରି ଚେତନା ଆସିଲା ଯେ ମୁଁ ବିବାହ କରିଛି ବୋଲି, ମୋର ପତ୍ନୀ ଅଛନ୍ତି ବୋଲି। ପତ୍ନୀଙ୍କର କେମିତି ସେ ଚଳିବେ କ'ଣ କରିବେ କିଛି ଚିନ୍ତା ନାହିଁ, ସେ ତାଙ୍କର ଧ୍ୟାନରେ ରତ ରହିଛନ୍ତି। ତେଣୁ ତାପରେ ଯେତେବେଳେ ଦେଖିଲେ ତାଙ୍କର ପତ୍ନୀ ତାଙ୍କର ସେବା କରି ଏଭଳି ବହୁତ ତାଙ୍କର ସୁନ୍ଦର ଶରୀରକୁ, ଯାହା କୁହାଯାଉଥିଲା ଏତେ ସୌନ୍ଦର୍ଯ୍ୟ ରହିଛି, ତାଙ୍କର ସବୁ ଜଟା ହୋଇଯାଇଛି, କେଶ ସବୁ ଜଟା ହୋଇଯାଇଛି, ଏଭଳି ଭାବରେ ଅବସ୍ଥା ପତଳା ହୋଇଯାଇଛନ୍ତି, ବହୁତ କ୍ଷୀଣ ହୋଇଯାଇଛନ୍ତି, କୌଣସି ଚିନ୍ତା କରିନାହାନ୍ତି ପତ୍ନୀଙ୍କ ବିଷୟରେ। ତେଣୁ ପତ୍ନୀଙ୍କୁ ଦେଖି ତାଙ୍କର ପୁଣି ସ୍ନେହ ଜାତ ହେଲା, କହିଲା ମୋର ସେବାରେ ରହି ସେ ଏଭଳି ନିଜକୁ ଶରୀରକୁ ତ୍ୟାଗ ମାନେ କୌଣସି ଯତ୍ନ ନେଇନାହାନ୍ତି, ଏଭଳି ଚିନ୍ତା କରି ସେ ତାପରେ ତାଙ୍କୁ ସହିତ ତାଙ୍କୁ ଗୋଟେ ବିମାନ ସୃଷ୍ଟି କଲେ। ଏ ତୃତୀୟ ସ୍କନ୍ଦ ସବୁ ବର୍ଣ୍ଣନା କରାଯାଇଛି, ବହୁତ ସୁନ୍ଦର ବିମାନ ସୃଷ୍ଟି କରିଛନ୍ତି, ଯେଉଁ ବିମାନରେ ଯାଇକରି ସେମାନେ ସବୁ ବିଭିନ୍ନ ସ୍ଥାନ ସବୁ ଭ୍ରମଣ କରିଛନ୍ତି। ବିମାନରେ ଦେଖିଲେ ଏସବୁ ବିସ୍ତାର ବ୍ୟବହାର ରହିଛି, ବର୍ଣ୍ଣନା କରାଯାଇଛି, ଆମେ ଆଉ ଏତେ କାହିଁ ବର୍ଣ୍ଣନା କରିବା। କିନ୍ତୁ ଏଇଭଳି ଭାବରେ ଯେଉଁ ବିମାନ ସୃଷ୍ଟି କଲେ ଅନେକ ବିରାଟ ଗୋଟେ ସହର ଭଳିଆ ବିମାନ ସୃଷ୍ଟି କରିଛନ୍ତି। ତା ଦେହରେ କେବଳ ଦାସୀ ଥିଲେ, ଦଶ ଶହ ଏକ ହଜାର ଦାସୀ ଥିଲେ, ଶତାନି ଦଶ କନ୍ୟକା। ଭଗବାନ ଯେଉଁ ଆସିଥିଲେ ସେ ଗୋଟେ ବିନ୍ଦୁ ସରୋବର ନିକଟରେ ତାଙ୍କର ଆଶ୍ରମ ଥିଲା କର୍ଦ୍ଦମୁନିଙ୍କର। ଭଗବାନ କର୍ଦ୍ଦମୁନିଙ୍କର ତପସ୍ୟା ଦେଖି ତାଙ୍କର ଚକ୍ଷୁରୁ ଲୋତକ ନିର୍ଗତ ହୋଇଯାଇଥିଲା, ତେଣୁ ସେଇଟା ବିନ୍ଦୁ ସାଗର ବୋଲି ବିନ୍ଦୁ ସରୋବରରେ ନାମ ପ୍ରଖ୍ୟାତ ହୋଇଥିଲା। ତେଣୁ ସେଇ ବିନ୍ଦୁ ସରୋବରରେ ସେ କହିଲେ, କର୍ଦ୍ଦମୁନି କହିଲେ ଯେ ତୁମେ ଏଥିରେ ସ୍ନାନ କର। ସେ କହୁଛନ୍ତି ମୋର ଏଇ ଶରୀର ଏଭଳି ଦୁର୍ବଳ ହୋଇଯାଇଛି, ଆଉ ତୁମେ ଆଗ ସ୍ନାନ କର। ସ୍ନାନ କଲାବେଳକୁ ସେ ବିନ୍ଦୁ ସରୋବରରେ ସେତେବେଳେ ଦେଖିଲେ ସେ ଜଳ ଭିତରେ ଏକ ହଜାର ଦାସୀ ସବୁ ରହିଛନ୍ତି, ତାଙ୍କର ସବୁ ସେବା କଲେ, ସବୁ ବହୁତ ପ୍ରକାର ସେବା କରିଛନ୍ତି। ଏବଂ ଏଇଭଳି ଭାବରେ ସେ ବିମାନରେ ସେମାନେ ସବୁ ସେ ବିମାନରେ ସବୁକିଛି ରହିଛି, କାମ ଗା ଯେଉଁଠି ଚାହିଁବେ ସେଠିକି ଯିବ, ପେଟ୍ରୋଲ ଦରକାର ନାହିଁ ଚଳାଇବା ପାଇଁ, ଯେଉଁଠି ଚାହିଁଲେ ସେଠି ଯାଇପାରିବେ। ବିଭିନ୍ନ ସବୁ ରହିଛି, ଯେଉଁ ସୁନ୍ଦର ସୁନ୍ଦର ସ୍ଥାନ ସବୁ ରହିଛି, ବିଶ୍ରମକ, ସୁରସନ୍ୟ, ନନ୍ଦନ, ପୁଷ୍ପଭଦ୍ରକ, ମାନସ, ଚିତ୍ରରଥ, ଏସବୁ ବିଭିନ୍ନ ସବୁ ଉନ୍ନତ ଲୋକମାନଙ୍କର ସବୁ ସୁନ୍ଦର ଉଦ୍ୟାନ ସବୁ ରହିଛି, ସେସବୁ ଯାଇ ସେ ପରିଭ୍ରମଣ କରୁଥିଲେ। ଏବଂ ତାଙ୍କର ନଅଟି କନ୍ୟା ଜାତ ହୋଇଛନ୍ତି, ନଅଟି କନ୍ୟା ଜାତ ହୋଇଛନ୍ତି। ସେ ଯେଉଁ ନଅଟି କନ୍ୟା ଜାତ ହେଲେ, କନ୍ୟା ଜାତ ହେଲା ପରେ ସାଙ୍ଗେ ସାଙ୍ଗେ କର୍ଦ୍ଦମୁନି ଚାଲିଲେ ଗୃହତ୍ୟାଗ କରିବା ପାଇଁ। ତେଣୁ ଇଏ କହିଲେ, ଦେବହୂତି କହିଲେ ଯେ ଏ କନ୍ୟାକୁ କେମିତି ବିବାହ କରିବା, ତାକୁ କିଏ ବୁଝିବ ଆପଣ ଯଦି ଚାଲିଯିବେ। ତେଣୁ ଏଇଭଳି କହିବାରୁ କର୍ଦ୍ଦମୁନି ରହିଲେ ଏବଂ ସାଙ୍ଗେ ସାଙ୍ଗେ ଆସିଲେ, ବ୍ରହ୍ମା ଆସିଲେ, ସେ ଯେଉଁ ପୁତ୍ରମାନଙ୍କୁ ସୃଷ୍ଟି କରିଥିଲେ ସେମାନଙ୍କୁ ସେ ମାନିକି ଆସିଲେ। ତେଣୁ ସେଇ ପୁତ୍ରମାନଙ୍କୁ ଏଇ କନ୍ୟାମାନଙ୍କୁ ସେ ପ୍ରଦାନ କରିଛନ୍ତି। ତେଣୁ ମରିଚି ବିବାହ କରିଥିଲେ କଳା, ବିବାହ କଲେ ଅତ୍ରି ଅନସୂୟା ବିବାହ କଲେ, ଅଙ୍ଗିରା ଶ୍ରଦ୍ଧାଙ୍କୁ ବିବାହ କଲେ, ତାପରେ ପୁଲସ୍ଥ ହବିଭୁକୁ ବିବାହ କଲେ, କୁଲ ଗତି କ୍ରତୁ ବିବାହ କଲେ କ୍ରିୟାଙ୍କୁ, ଭୃଗୁ ବିବାହ କଲେ ଖ୍ୟାତିଙ୍କୁ, ବଶିଷ୍ଠ ବିବାହ କଲେ ଅରୁନ୍ଧତୀ, ଅଥର୍ବା ବିବାହ କଲେ ଶାନ୍ତିକୁ। ତାପରେ ଏଇଭଳି ଭାବରେ ସମସ୍ତଙ୍କୁ ବିବାହ କଲେ, ନଅ ପୁତ୍ରଙ୍କୁ ସବୁ ବିବାହ କଲେ, ନଅ କନ୍ୟାଙ୍କୁ ବିବାହ ଦେଇକରି ବ୍ରହ୍ମା ତାଙ୍କର ଯେଉଁ ଆଉ ଯେଉଁ ଚାରି କୁମାର ଏବଂ ନାରଦଙ୍କୁ ନେଇ ଚାଲିଗଲେ, କାରଣ ବିବାହ ଉତ୍ସବରେ ଏମାନେ ବ୍ରହ୍ମଚାରୀମାନେ ରହିବେନି କହି ତାଙ୍କୁ ନେଇ ଚାଲିଗଲେ। ତେଣୁ କର୍ଦ୍ଦମୁନି ସେମାନଙ୍କୁ ବିବାହ ଦେଇ ତାଙ୍କୁ ସବୁ ବିଦା କରିଛନ୍ତି। ତେଣୁ ଏମାନଙ୍କଠାରୁ ସବୁ ବିଭିନ୍ନ ପ୍ରକାର ସବୁ ସୃଷ୍ଟି ହୋଇଛନ୍ତି, ସବୁ ତାଙ୍କ ବିଷୟରେ ସବୁ ବର୍ଣ୍ଣନା କରାଯାଇଛି। ସବୁ ପ୍ରସିଦ୍ଧ ମୁନି ଋଷିମାନେ ସବୁ ମରିଚିଙ୍କର ପୁତ୍ର ହେଉଛନ୍ତି କଶ୍ୟପ, କଶ୍ୟପ ପୁଣି ବିବାହ କରିଛନ୍ତି ଦକ୍ଷଙ୍କର କନ୍ୟାଙ୍କୁ, 13 ଜଣ କନ୍ୟାଙ୍କୁ ବିବାହ କରିଛନ୍ତି। ତେଣୁ ତାଙ୍କର ସବୁ ଦିତି ଅଦିତି ଏମାନେ ସବୁ ତାଙ୍କର ପତ୍ନୀ, ତେଣୁ ଦିତିଙ୍କ ଠାରୁ ଆସିଛନ୍ତି ଦୈତ୍ୟମାନେ, ଅଦିତିଙ୍କ ଠାରୁ ଆସିଛନ୍ତି ଆଦିତ୍ୟମାନେ, ଏସବୁ ସୃଷ୍ଟି ସବୁ ଏଇଭଳି ଭାବରେ ସବୁ ସୃଷ୍ଟି ହୋଇଛନ୍ତି। କଦ୍ରୁ ଜଣେ ଥିଲେ ତାଙ୍କର ପତ୍ନୀ କଦ୍ରୁ, ତାଙ୍କଠାରୁ ସବୁ ସର୍ପମାନେ ସୃଷ୍ଟି ହୋଇଛନ୍ତି, ବିନତାଙ୍କ ଠାରୁ ସୃଷ୍ଟି ହୋଇଛନ୍ତି ଗରୁଡ଼ ଅରୁଣ ଇତ୍ୟାଦି ସବୁ ସୃଷ୍ଟି ହୋଇଛନ୍ତି। ତେଣୁ ଏସବୁ ଯେତେ ସବୁ ସୃଷ୍ଟି ହୋଇଛନ୍ତି ସବୁ ତାଙ୍କଠାରୁ ସବୁ ସୃଷ୍ଟି ହୋଇଛନ୍ତି, ଯେସାଙ୍ଗ ଲୋକ ଇମାମ ପ୍ରଜା ବୋଲି କୁହାଯାଉଛି। ତେଣୁ ସେହିଭଳି ଭାବରେ ଇଏ ବିବାହ କଲେ, ଦେବହୂତି ବିବାହ କଲେ କର୍ଦ୍ଦମୁନିଙ୍କୁ, ତାପରେ ଭଗବାନ ଆସିଲେ, ଭଗବାନ ଆସିଲେ କପିଳଦେବ ରୂପରେ ଆସିଲେ, ଭଗବାନ ତାଙ୍କର ପୁତ୍ର ରୂପରେ ଆସିଲେ। ତେଣୁ ଯେତେବେଳେ ପୁତ୍ର ରୂପରେ ଆସିଲେ, ସେତେବେଳେ କର୍ଦ୍ଦମୁନି ତାଙ୍କର ପୁତ୍ରଙ୍କ ଠାରୁ, ପିତୃ ଯଦିଓ ଭଗବାନ କିନ୍ତୁ ତାଙ୍କୁ ସେ ବିଦାୟ ନେଇକରି ସେ ଚାଲିଗଲେ ପ୍ରବଜା କରିବା ପାଇଁ, ବାନପ୍ରସ୍ଥ ନେଇ ଚାଲିଗଲେ, ସନ୍ନ୍ୟାସ ଗ୍ରହଣ କରି ଚାଲିଗଲେ। ତେଣୁ ପୁତ୍ର ଯିଏ କପିଳଦେବ ସେ ମହାଦେବଙ୍କୁ ସବୁ ଜ୍ଞାନ ପ୍ରଦାନ କରିଛନ୍ତି, ଯାହାକୁ ସାଂଖ୍ୟ ଯୋଗ ବୋଲି କୁହାଯାଉଛି। ଭାଗବତମ ତୃତୀୟ ସ୍କନ୍ଧ 25 ଅଧ୍ୟାୟରୁ 31 ଅଧ୍ୟାୟ, 33 ଅଧ୍ୟାୟ, ଏଇ 9 ଅଧ୍ୟାୟରେ ଏହିସବୁ ସାଂଖ୍ୟ ଯୋଗ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଏଇଥିରେ ଆମେ ସେଦିନ କହୁଥିଲେ ସାଧୁର ଲକ୍ଷଣ ମାଆଙ୍କୁ କହିଥିଲେ ସବୁ, ପ୍ରସଙ୍ଗମ ମଜରଂ ପାସମ ଆତ୍ମନ କବୈବ ବିଧୁ ସଏବ ସାଧୁ ସୁକୃତ ମୁଖ୍ୟ ଦ୍ୱାରମ ପାପୁତମ, ଏସବୁ ଜ୍ଞାନ ସବୁ ଦେଇଛନ୍ତି। ତେଣୁ ଇଏ ଗଲେ କିଏ ନା ଦେବୌତୀ। ସେଭଳି ଭାବରେ ଆକୁତିକୁ ବିବାହ କରିଛନ୍ତି, ଆକୁତି ବିବାହ କରିଛନ୍ତି, ଆକୁତି ପ୍ରସୂତି ବିବାହ କରିଛନ୍ତି ଦକ୍ଷଙ୍କୁ, ଦକ୍ଷଙ୍କର 16 କନ୍ୟା, ଦକ୍ଷଙ୍କର 16 କନ୍ୟା। ତେଣୁ ସେମାନେ ତାଙ୍କର ସବୁଠୁ କନିଷ୍ଠ କନ୍ୟା ଯିଏ ସେ ବିବାହ କରିଥିଲେ ଶିବଜୀଙ୍କୁ, ଶିବଜୀ କନିଷ୍ଠ କନ୍ୟାଙ୍କ ନାମ ହେଉଛି ସତୀ, ସେ ବିବାହ କରିଥିଲେ ଶିବଜୀଙ୍କୁ। ତେଣୁ ଶିବଜୀଙ୍କର ଆଉ ଦକ୍ଷଙ୍କ ଭିତରେ ଗଣ୍ଡଗୋଳ ସବୁ ଯେଉଁ ହେଇଛି ଚତୁର୍ଥ ସ୍କନ୍ଧ ସବୁ ବର୍ଣ୍ଣନା କରାଯାଇଛି, ତାଙ୍କର ସବୁ ସେସବୁ ବର୍ଣ୍ଣନା କରାଗଲା, ସେଥିରେ ଚାଲିଛି। ସେଭଳି ଭାବରେ ଆକୁତି ବିବାହ କଲେ ରୁଚି ପ୍ରଜାପତି ବିବାହ କରିଛନ୍ତି, ତାଙ୍କଠାରୁ ଭଗବାନଙ୍କର ଗୋଟିଏ ଅବତାର ଆସିଛନ୍ତି, ଯଜ୍ଞ ଅବତାର ଆସିଛନ୍ତି, ଏ ଅଷ୍ଟମ ସ୍କନ୍ଧ ସବୁ ବର୍ଣ୍ଣନା କରାଯିବ। ବିଭିନ୍ନ ସବୁ କେଉଁଠୁ କେଉଁ ସବୁ ସେ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ କନ୍ୟାମାନଙ୍କ ବିଷୟରେ ବର୍ଣ୍ଣନା କରିକି ପୁତ୍ରମାନଙ୍କ ବିଷୟରେ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି, ଯିଏକି ହେଉଛନ୍ତି ପ୍ରଥମ ପୁତ୍ର ତାଙ୍କର ଦେବ କ'ଣ ପ୍ରିୟବ୍ରତ, ସିଏ ନା ନା ସ୍ୱୟଂଭୁବନଙ୍କ ସମୟରେ ଯଜ୍ଞ ଅବତାର ଆସିଥିଲେ, ଆକୁତି ରୁଚି ପୁତ୍ର ହିସାବରେ ଯଜ୍ଞ ଆସିଥିଲେ, ସେ ହେଉଛନ୍ତି ମନ୍ମନ୍ତର ଅବତାର। ସ୍ୱୟଂଭୁବନଙ୍କ ସମୟରେ ମନ୍ମନ୍ତର ଅବତାର ହେଉଛନ୍ତି ଯଜ୍ଞ, ଏସବୁ ବିସ୍ତାର ସବୁ ରହିଛି ତାଙ୍କ, ସବୁ ସବୁ ସୃଷ୍ଟି ହେଇଛନ୍ତି ତାଙ୍କର ପାଖରୁ ସବୁ। ତେଣୁ ଇଏ ଯେଉଁ ପ୍ରିୟବ୍ରତ ସେ ନାରଦଙ୍କର ଶିଷ୍ୟ ଥିଲେ, ତେଣୁ ନାରଦ ତାଙ୍କୁ ନିବୃତ୍ତି ମାର୍ଗରେ ଜ୍ଞାନ ପ୍ରଦାନ କରିଥିଲେ, ତେଣୁ ସେ ପ୍ରବୃତ୍ତି ମାର୍ଗକୁ ଆସିନଥିଲେ, ସଂସାର ଗ୍ରହଣ କରିନଥିଲେ, ତେଣୁ ନିବୃତ୍ତି ମାର୍ଗରେ ରହିଥିଲେ। ତେଣୁ ଉତ୍ତାନପାଦ ରାଜା ହେଲେ, ସ୍ୱୟଂଭୂମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ସ୍ୱୟଂଭୂମାନ ପ୍ରତି ମନୁଙ୍କର ସମୟ ହେଉଛି 71 ଦିବ୍ୟ ଯୁଗ, ପ୍ରତି ମନୁଙ୍କ ସମୟ ହେଉଛି 71 ଦିବ୍ୟ ଯୁଗ। ତେଣୁ ତୃତୀୟ ସ୍କନ୍ଧ 22 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସ୍ୱୟଂଭୂମାନୁ ତାଙ୍କର 71 ଦିବ୍ୟ ଯୁଗ ଭଗବାନ କଥା ଶ୍ରବଣରେ ବିତେଇ ଦେଲେ। ସଏବ ସ୍ୱାନ୍ତରଂ ନିନ୍ୟେ ଯୁଗାନାମ ଏକସର୍ତ୍ତିତମ ବାସୁଦେବ ପ୍ରସଙ୍ଗେନ ପରିଭୂତ ଗତିତ୍ରୟ ବୋଲି ବର୍ଣ୍ଣନା କରାଯାଇଛି। ତୃତୀୟ ସ୍କନ୍ଧ 22 ଅଧ୍ୟାୟରେ ଏସବୁଟି ଅଛନ୍ତି, ସେ ସ୍ୱୟଂଭୂମାନୁ ଯେ ତାଙ୍କର 71 ଦିବ୍ୟ ଯୁଗ ମାନେ କୋଟି କୋଟି ବର୍ଷ, ଗୋଟିଏ ଯୁଗ ହେଉଛି 43,20,000 ବର୍ଷ, ଇଏ ହେଉଛି ଗୋଟିଏ ଯୁଗ ଦିବ୍ୟ ଯୁଗ, ଆକୁ 71 ଗୁଣରେ ଯେତିକି ହେବ ସେତିକି ହେଉଛି ତାଙ୍କର ସ୍ୱୟଂଭୂମାନଙ୍କର ଆୟୁଷ। ତେଣୁ ସେତିକି ଆୟୁଷ କାଳ ସେ ଭଗବାନ କଥାରେ ବିତେଇ ଦେଲେ, ସଏବ ସ୍ୱାନ୍ତରଂ ନିନ୍ୟେ ଯୁଗାନାମ ଏକସର୍ତ୍ତିତମ 71 ଦିବ୍ୟ ଯୁଗ ସେ ବିତେଇ ଦେଲେ ବାସୁଦେବ ପ୍ରସଙ୍ଗେନ ଭଗବାନ କଥାରେ ବିତେଇ ଦେଲେ ପରିଭୂତ ଗତିତ୍ରୟ। ତେଣୁ ସେ ଏଇ ଯେଉଁ 3 ରହିଛି ସତ୍ୱରଜତମ 3 ପାର ହୋଇଗଲେ। ତେଣୁ ତାଙ୍କର କନିଷ୍ଠ ପୁତ୍ର ଯିଏ ହେଉଛନ୍ତି ଉତ୍ତାନପାଦ ସିଏ ରାଜା ହେଲେ, ରାଜା ହୋଇକରି ସିଏ ତାଙ୍କର 2 ପତ୍ନୀ ଥିଲେ, କିଏ କିଏ ସୁରୁଚି ଏବଂ ସୁନୀତି। ତେଣୁ ଏ ଧ୍ରୁବ ପ୍ରସଙ୍ଗ ଆସିବ ଚତୁର୍ଥ ସ୍କନ୍ଧରେ, ତାଙ୍କ ବିଷୟରେ ବର୍ଣ୍ଣନା କରା, ଧ୍ରୁବ ବିଷୟରେ ବର୍ଣ୍ଣନା କରାଗଲା। ଧ୍ରୁବଙ୍କ ପାଇଁ ଭଗବାନ ଆସି ପହଞ୍ଚିଗଲେ, 6 ଭଗବାନଙ୍କୁ ପ୍ରାପ୍ତ, 5 ବାଳକ ଥିଲେ, ଏସବୁ ଲୀଳା ଚତୁର୍ଥ ସ୍କନ୍ଧରେ ଆସିବ। ତେଣୁ ଇଏ ସ୍ୱାମ୍ଭୁ ଇଏ ପରେ ଉତ୍ତାନପାଦ ପରେ ପ୍ରିୟବ୍ରତଙ୍କୁ ପୁଣି ତାଙ୍କର ପିତା କହିଲେ ଯେ ତୁମେ ବର୍ତ୍ତମାନ ରାଜା ହୁଅ। ପ୍ରିୟବ୍ରତ ପ୍ରିୟବ୍ରତ ଚାହୁଁନଥିଲେ ରାଜା ହେବା ପାଇଁ ବା ସଂସାର ଗ୍ରହଣ କରିବା ପାଇଁ, ଯେ ତାଙ୍କ ବିଷୟରେ 5 ସ୍କନ୍ଧରେ ଆସିବ କଥା ଆସିବ, ବ୍ରହ୍ମା ଆସି ତାଙ୍କୁ ବୁଝେଇବେ, ପୁଣି ବ୍ରହ୍ମା ଆସି ତାଙ୍କୁ ବୁଝେଇବା ପରେ ସେ ପୁଣି ବିବାହ କରିକି ସନ୍ତାନ ସବୁ ସୃଷ୍ଟି କରିବେ। ପ୍ରିୟବ୍ରତଙ୍କର 2 ପତ୍ନୀ ଅଛନ୍ତି, ଗୋଟିଏ ପତ୍ନୀଙ୍କର ପୁଅ ହେଉଛନ୍ତି ଅଗ୍ନିଧ୍ର, ତାଙ୍କର ପୁତ୍ର ହେଉଛନ୍ତି ନାଭି, ନାଭିଙ୍କର ପୁତ୍ର ହେଉଛନ୍ତି ଋଷଭଦେବ, ଭଗବାନ ଋଷଭଦେବ। ये होची पंचम स्कंदरे भगवान ऋषभ देवंकर आसी भरत महाराज ये सब लीला सहित वर्णना कर किंतु आउ जे पत्नीठार तीन जन पुत्र जात होती कि तीन टी मनु उत्तम तामस रईवत ये तीन जन हो प्रियव्रत मान पुत्र तीन मनु तीन स्वामी पर सरथी सब मनु सरथी सब पर उत्तम तापर तामस तापर रईवत ये तीन जन हो प्रियव्रत पुत्र तापर चाकुष मनु ष्ठ मनु चाकुष मनु एवं सप्तम मनु बर्तमान सप्तम मनु का समय चलती सी होती वैवस्वत मनु जे कि विवस्वान सूर्य देवता विवस्वान पुत्र यही भाव में आम जिते सब देखुचे सृष्टि जहाँ सब देखुचे सब यही भाव सृष्टि आरंभ हो सृष्टि प्रक्रिया होती भगवान सीता कह मदभावा मानस जाता जैसा लोक मीमांस जा सब सृष्टि तेणु यह सब तृतीय स्कंद चतुर्थ स्कंद विशेष भाव में जो रही भागवत दसटी विषय रही ये जो जो रही अत्र सर्ग विसर्गस्त सर्ग कहले सृष्टि भगवान जो कौन सृष्टि करते भगवान सृष्टि प्रथम भगवान सृष्टि करते विस्तार कर ब्रह्मा विसर्ग बोली क्या तेणु तृतीय स्कंद और चतुर्थ स्कंद ये दुईट स्कंद यही सृष्टि एवं विस्तार बा सर्ग एवं विसर्ग विषय वर्णना कर पंचम स्कंद स्थान विषय वर्णना करोटी कौन भूगोल कौटी कौन सब रही भूगोल लोक चौदहटी लोक सब रही तले सब नर्क रही छब्बीस लक्ष अंतिम अठीस नर्क विषय वर्णना करागला पंचम स्कंद विभिन्न लोक नौटी वर्ष रही सतटी द्वीप रही प्रतिद्वीप नौटी वर्ष रही तेणु आम जो वर्ष रही हूँ भारत वर्ष जोटा हूँ जम्बूद्वीप वर्षटी रही भारत वर्ष ये नौटी वर्ष रही पंचम स्कंद सब वर्णना करेणु यही भाव में सब वर्णना कलापर ष्ठ स्कंद वर्णना कर पोषण भगवान के भक्त मान पोषण कर सप्तम स्कंद कौन कर्म बासना बा उतय विभिन्न प्रकार कर्म बासना जो रही प्रहलाद और हिरण्यकशिपु साधु कृपा प्रहलाद शुभ कर्म बासना जात हो साधु कोपर जो चारि कुमार कोपर यही हिरण्यकशिपु जात हो हिरण्यकशिपु हिरण्यकशिपु अशुभ बासना जात हो सब उतय विषय सप्तम स्कंद वर्णना कर अष्टम स्कंद वनमतर विषय वर्णना कर ब्रह्मा गोटे दिन में जो चौदह जन मनु आसती से मनुमान विषय वर्णना कर अष्टम स्कंद तेना से मनु विषय वर्णना कर मनु समय विभिन्न प्रति मनु समय जो छटी परिवर्तन होती गोटे हूँ भगवान जो अवतार आसवे प्रति मनु समय जन भगवान अवतार आसवे तेणु ये मनु मनोतर विषय वर्णना कर शिवदेव गोस्वामी परीक्षित महाराज को परीक्षित महाराज कौ कौ मनु विषय संक्षेप शुणुंट कौ कौ मनु विषय विस्तार भाव में शुणापी चाहते अवतार विषय भाव में चतुर्थ मनु जे थे उत्तम स्वयंभुव सर्वश्रेष्ठ उत्तम तामस मनु यही तामस मनु चतुर्थ मनु समय भगवान गोटे अवतार आसते हरि जे कि गज को उद्धार करते तेणु परीक्षित महाराज चाहिए जे यही तामस मनु समय ये हरि जो भगवान आसते से लीला को विस्तार भाव वर्णना करते तेणु से लीला को विस्तार भाव वर्णना कर स्वयंभुव मन समय भगवान जो यज्ञ सरचिस मन समय विभु एवं उत्तम मन समय भगवान अवतार सत्यसन ये विषय संक्षेप वर्णना कर किंतु चतुर्थ मनु जे तामस मन समय जो भगवान अवतार आसते हरि तक विषय विस्तार भाव वर्णना करमी हरि जे जो से गजराज किभरी एत प्रतापशाड़ी थी जे कि एमती सिंह बाघमान देखी भय कर पड़ जाऊ दूर को ये भाव विस्तार भाव वर्णना करा पंचम मनु रईवत मनु जो पंचम मनु समय भगवान ये जो हिरण्याक्ष हिरण्यकशिपु जो बद्ध होते ये सब लीला होता भगवान शुक्रदेव आसते भगवान बराहदेव कौन नृसिंहदेव आसते भगवान विशेष गोटे अवतार होती वैकुंठ आज जन आसते जे कि भौतिक जगत में वैकुंठ को सृष्टि करते वैकुंठ भौतिक जगत में गोटे वैकुंठ सृष्टि करते भगवान ଏଇ ଭଗବାନ ସେ ଅବତାର ହେଉଛନ୍ତି ବୈକୁଣ୍ଠ ଅବତାର ଆସିଥିଲେ ପଞ୍ଚମମାନଙ୍କ ସମୟରେ। ତେଣୁ ଷଷ୍ଠମାନଙ୍କ ସମୟରେ ହେଉଛନ୍ତି କିଏ ରୈବତମାନଙ୍କ ପରେ ଯେଉଁ ଚାକ୍ଷୁଷମାନଙ୍କ ସମୟରେ ଚାକ୍ଷୁଷମାନଙ୍କ ସମୟରେ ଭଗବାନଙ୍କର ଗୋଟେ ଅବତାର ଆସିଥିଲା କିନ୍ତୁ ଅଜିତ ଯେଉଁ ସମୁଦ୍ର ମନ୍ଥନ ହୋଇଥିଲା ଏ ଷଷ୍ଠମାନଙ୍କ ସମୟରେ। ତେଣୁ ଏ ସମୁଦ୍ର ମନ୍ଥନକୁ ବିସ୍ତାର ଭାବରେ ଯେତେବେଳେ ବର୍ଣ୍ଣନା କରିବା ପାଇଁ ଚାହିଁଲେ ପରୀକ୍ଷିତ ମହାରାଜ ଚାହିଁଲେ ତେଣୁ ସୁଖଦେବ ଗୋସ୍ୱାମୀ ଏଇ ଲୀଳାଟିକୁ ପଞ୍ଚମ ଅଧ୍ୟାୟରୁ ବାର ଅଧ୍ୟାୟ ଏଇ ଆଠଟି ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି ଭଗବାନଙ୍କ ସମୁଦ୍ର ମନ୍ଥନ ଲୀଳା କେମିତି ଅମୃତ ସେଥିରୁ ଉତ୍ପତ୍ତି ହେଲା ଭଗବାନ କିଭଳି ମୋହିନୀ ରୂପ ଧାରଣ କରି ଦେବତାମାନଙ୍କୁ ସେ ଅମୃତ ବଣ୍ଟନ କଲେ ଅସୁରମାନଙ୍କୁ କେମିତି ସେଥିରୁ ବଞ୍ଚିତ କଲେ ଏସବୁ ଲୀଳାକୁ ଯେହେତୁ ପରୀକ୍ଷିତ ମହାରାଜ ଚାହିଁଲେ ସେ ବିସ୍ତାର ଭାବରେ ବର୍ଣ୍ଣନା କରିବା ପାଇଁ ତେଣୁ ସେ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ତେଣୁ ଏଇ ସପ୍ତମମାନଙ୍କ ସମୟରେ ଭଗବାନଙ୍କର ଯେଉଁ ଅବତାର ମନ୍ୱନ୍ତର ଅବତାର ସିଏ ହେଉଛନ୍ତି ବାମନ ଦେବ। ଏଇ ଯେଉଁ ବର୍ତ୍ତମାନ ସପ୍ତମମନ ଚାଲିଛି ଇଏ ହେଉଛନ୍ତି ବୈବସ୍ୱତ ମନୁ। ତେଣୁ ଏ ଲୀଳାଟିକୁ ମଧ୍ୟ ସେ ଜାଣିବା ପାଇଁ ଚାହିଁଲେ ପରୀକ୍ଷିତ ମହାରାଜ ବିସ୍ତାର ଭାବରେ କହିଲେ ଭଗବାନ କାହିଁକି ଯେଉଁ ବାମନ ଦେବ ରୂପରେ ଆସିଲେ ଭଗବାନ ଯେଉଁ ଆସିଲେ ବଡ଼େ ପଦତ୍ୟାଗ ଭୂମି କସ୍ମାତ୍ ହରି ଅଜାଚତ ଭଗବାନ ସେ ସବୁକିଛି ତାଙ୍କର ସବୁକିଛିର ମାଲିକ ସେ ପୁଣି ବଳିଙ୍କୁ କାହିଁକି ତିନି ପାଦ ଭୂମି ମାଗିଲେ ଏବଂ ମାଗିକିରି ମଧ୍ୟ କୃପଣବତ୍ ମାଗିଲେ ନା ଏବଂ ପ୍ରାପ୍ତ ହୋଇକରି ମଧ୍ୟ ତାଙ୍କୁ ବନ୍ଧନ କଲେ ପୁଣି ଏସବୁ ଆଶ୍ଚର୍ଯ୍ୟ ଘଟଣା। ତେଣୁ ଏଇ ବାମନ ଦେବଙ୍କ ଲୀଳାଟିକୁ ଭାଗବତ ଅଷ୍ଟମ ସ୍କନ୍ଧ 15 ଅଧ୍ୟାୟରୁ 23 ଅଧ୍ୟାୟ ଏ 9ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଆମେ ସେ ଲୀଳା ପାଇଁ ପ୍ରସ୍ତୁତ ହୋଇକି ଆସିଥିଲେ ଏଠି କ'ଣ ଭାଗବତ କହିବି ବୋଲି କହିଥିଲେ ମୋତେ ଭାଗବତ ସପ୍ତାହ ପାଇଁ ତେଣୁ ଆଉ ସତ ହୋଇପାରିଲା ନାହିଁ ଯାହା ହେଉ। ତେଣୁ ଏଇଭଳି ଭାବରେ ଇଏ ହେଲେ ସପ୍ତମମନୁ। ଅଷ୍ଟମମନୁଙ୍କ କଥା ଅଛି ଯେ ସାବର୍ଣ୍ଣୀ ମନୁ ଆସିବେ ଆ ପରେ ଯେଉଁ ସାତଜଣ ମନୁ ଆସିବେ ତାଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି କିନ୍ତୁ ତାଙ୍କ ବିଷୟରେ ଏତେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ। ତେଣୁ ଏଇଭଳି ଭାବରେ ଅଷ୍ଟମ ସ୍କନ୍ଧରେ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରାଯାଇଛି ମନ୍ୱନ୍ତର। ନବମ ସ୍କନ୍ଧରେ ଭଗବାନଙ୍କର ଯେଉଁ ରହିଛି କିଭଳି ଈଶାନ କଥା ଦୁଇଟି ପ୍ରସିଦ୍ଧ ବଂଶ ବିଷୟରେ ବର୍ଣ୍ଣନା କରିଛନ୍ତି ଗୋଟେ ହେଉଛି ସୂର୍ଯ୍ୟବଂଶ ଆଉ ଗୋଟେ ହେଉଛି ଚନ୍ଦ୍ରବଂଶ। ସୂର୍ଯ୍ୟବଂଶରେ ଆସୁଛନ୍ତି ଭଗବାନ ରାମଚନ୍ଦ୍ର ଆସୁଛନ୍ତି ଏବଂ ଚନ୍ଦ୍ରବଂଶରେ ଭଗବାନ କୃଷ୍ଣ ଆସୁଛନ୍ତି। ତେଣୁ କୃଷ୍ଣଙ୍କ ଲୀଳାକୁ 2-4ଟି ଶ୍ଳୋକରେ ବର୍ଣ୍ଣନା କରିଦେଲେ ନବମ ସ୍କନ୍ଧ 24 ଅଧ୍ୟାୟ ଅନ୍ତିମ 3-4ଟି ଶ୍ଳୋକରେ ଭଗବାନ କୃଷ୍ଣଙ୍କ ବିଷୟରେ ବର୍ଣ୍ଣନା କରିଦେଲେ। ତେଣୁ ପରୀକ୍ଷିତ ମହାରାଜ କହିଲେ ପ୍ରଭୁ ଭଗବାନଙ୍କର କୃଷ୍ଣଙ୍କର ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ତେଣୁ ଦଶମ ସ୍କନ୍ଧରେ 9ଟି ଅଧ୍ୟାୟରେ ଭଗବାନ କୃଷ୍ଣଙ୍କ ବିଷୟରେ ବର୍ଣ୍ଣନା କରାଗଲା। ତେଣୁ ହେଉଛି ଆଶ୍ରୟ ତତ୍ତ୍ୱ। ଆଶ୍ରୟ ତତ୍ତ୍ୱ ଏ ଯେଉଁ ଆମେ କହିଲୁ ଯେଉଁ 10ଟି ବିଷୟ ବର୍ଣ୍ଣନା କରାଯାଇଛି ଭାଗବତମରେ ଏସବୁ 9ଟି ବିଷୟ ଯାହା ଉପରେ ଆଶ୍ରୟ କରନ୍ତି ସେ ହେଉଛନ୍ତି ଆଶ୍ରୟ ତତ୍ତ୍ୱ। ସେ ହେଉଛନ୍ତି ଭଗବାନ କୃଷ୍ଣ ଯାହାଙ୍କ ବିଷୟରେ 9ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଏ। ତେଣୁ 11ଅଧ୍ୟାୟରେ ମୁକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି କେମିତି ଜଣେ ଏ ଭୌତିକ ଜଗତରୁ ମୁକ୍ତି ପାଇବେ ଏବଂ 12ଅଧ୍ୟାୟରେ ଏ ଯେଉଁ ନିରୋଧ ନିରୋଧ କହିଲେ ଏ ଲୟ ଚାରି ପ୍ରକାର ପ୍ରଳୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏଇଭଳି ଭାବରେ ଭାଗବତରେ ସବୁ କଥା ରହିଛନ୍ତି ଏବଂ ଏଇଭଳି ଭାବରେ ବିସ୍ତାର ମଧ୍ୟ ରହିଛି କିଭଳି ସବୁ ସୃଷ୍ଟି ହୋଇଛନ୍ତି ଲୋକ ସବୁ ସୃଷ୍ଟି ହୋଇଛନ୍ତି ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବୃନ୍ଦ କି ଦାୟ ଗୌର ପ୍ରମାନନ୍ଦ। କାହାର କିଛି ପ୍ରଶ୍ନ ଅଛି?
ବ୍ରହ୍ମକୁ ପରୀକ୍ଷା କରିଥିଲେ ଭଗବାନ କୃଷ୍ଣ ଦ୍ୱାପର ଯୁଗରେ ପିଲାବେଳେ ସେଟା କରିବା
ପରୀକ୍ଷା ନାହିଁ ସେ ଯାଇଥିଲେ ଦର୍ଶନ କରିବା ପାଇଁ ଭଗବାନଙ୍କୁ। ତେଣୁ ସିଏ କହିଲେ ଯେ କେଉଁ ବ୍ରହ୍ମା ବ୍ରହ୍ମାଙ୍କର ଟିକେ ଗର୍ବ ହୋଇଥିଲା ତେଣୁ ସେ ଭାବୁଥିଲେ ଗୋଟିଏ ବ୍ରହ୍ମାଣ୍ଡ କିନ୍ତୁ ଅନେକ ବ୍ରହ୍ମାଣ୍ଡ ରହିଛି ଅନେକ ବ୍ରହ୍ମାଣ୍ଡରେ ଅନେକ ବ୍ରହ୍ମା ସବୁ ରହିଛନ୍ତି ଆମର ବ୍ରହ୍ମାଣ୍ଡ ହେଉଛି ସବୁଠାରୁ କ୍ଷୁଦ୍ରତମ ବ୍ରହ୍ମାଣ୍ଡ ତେଣୁକରି ଏ ବ୍ରହ୍ମାଙ୍କର 4ଟି ମୁଖ ଆଉ ସବୁ ଅନ୍ୟ ବ୍ରହ୍ମାଙ୍କର ସବୁ 10 ମୁଖ 100 ମୁଖ 1000 ମୁଖ ସବୁ ରହିଛି
ସେ ସ୍ୱଭାବ ଡାକିବି ତାଙ୍କୁ
ଦେଖିବା। ହଁ ସେମାନେ ଆଙ୍କୁ ଦେଖିନାହାନ୍ତି କିନ୍ତୁ ଇଏ ସମସ୍ତଙ୍କୁ ଦେଖୁଛନ୍ତି। ବ୍ରହ୍ମାଙ୍କର ସନ୍ଦେହ ହେଲା ତ କାହିଁକି ଭଗବାନ ପଚାରିଲେ ଏଭଳି ଜଣେ ତ ବ୍ରହ୍ମା ଆଉ ଭଗବାନ କ'ଣ ଜାଣିନାହାନ୍ତି ଆମେ ସିନା ଜାଣିନେ ବ୍ରହ୍ମାଙ୍କ ବିଷୟରେ ଭଗବାନ କ'ଣ ଜାଣିନାହାନ୍ତି। ତେଣୁ ବ୍ରହ୍ମାଙ୍କୁ ପ୍ରଶ୍ନ ପଚାରିବାକୁ ପଡ଼ିଲା ନାହିଁ ଭଗବାନ ମନ କଥା ଜାଣିପାରିଲେ ତେଣୁ ସିଏ ଅନ୍ୟ ବ୍ରହ୍ମାଣ୍ଡର ବ୍ରହ୍ମାଙ୍କୁ ସବୁ ସ୍ମରଣ କଲେ ତେଣୁ ସବୁ ବ୍ରହ୍ମା ଆସି ଭଗବାନ ଦର୍ଶନ ଦେଲେ। ఈ చర్చను చెప్పడానికి ఇప్పుడు నాకు అది మీ టైంలో ସ୍ୱିଜରଲ୍ୟାଣ୍ଡ ଜୁରିକରେ ତାଙ୍କର ଯେଉଁ ସଣ୍ଡେରେ ଖରାବେଳେ ତାମିଲମାନଙ୍କର ପ୍ରୋଗ୍ରାମ୍ ହୁଏ, ତାମିଲମାନେ ସବୁ ଆସନ୍ତି ସଣ୍ଡେରେ ଦୁଇଟା ପ୍ରୋଗ୍ରାମ୍ ହୁଏ, ଖରାବେଳେ ତାମିଲମାନଙ୍କ ପାଇଁ ଆଉ ସନ୍ଧ୍ୟାବେଳେ ସ୍ୱିସ୍ ଲୋକାଲ୍ ଡିଭୋଟିମାନଙ୍କ ପାଇଁ। ସେଇଠି ଦୁଇଟା ସଣ୍ଡେ ମୁଁ କ୍ଲାସ୍ ଦେଇଥିଲି ଖରାବେଳେ, ଯେ ଏଇ ଏକାଦଶ ଅଧ୍ୟାୟ ତାଙ୍କର ଚାଲିଥିଲା ବିଶ୍ୱର ପଦକ, ମୁଁ ସେଠି ମଧ୍ୟ ଏକଥରେ କହିଥିଲି, ସେଠି ଇଂଲିଶରେ ତାମିଲରେ ଅନୁବାଦ ହେଇଛି, ତାମିଲରେ ସେଇଟା ଟ୍ରାନ୍ସଲେସନ୍ ହେଇଛି। ହଁ ଚୈତନ୍ୟ ଚେତନ ଗଠନଟି ଅଛି, ଏକାଦଶ କ'ଣ ଦ୍ୱିତୀୟ ଅଧ୍ୟାୟରେ ଭୟମ୍ ଦ୍ୱିତୀୟା ବିନିମୟ ଆମର ସେଥିରେ ଅଛି, ସେ ଇଏରେ ହଁ ଭୟଂ ଦ୍ୱିତୀୟା ବିନିବିଶ ସ୍ୟା ଦିଶା। ଭୟ କାହିଁକି ଆସୁଛି, ଭୟ କେତେବେଳେ ଆସୁଛି ନା ଯେତେବେଳେ ଆମେ ଭଗବାନ ଭୁଲି ଯାଉଛେ, ଯେମିତି ଆମେ ଶୋଇଲେ ଶୋଇଲେ ସ୍ୱପ୍ନରେ ନିଦ୍ରାରେ ଆମେ ଭୟ ଦେଖୁଛେ, ସ୍ୱପ୍ନରେ ଆମେ ଭୟ ଦେଖୁଛେ କି ସାପ କାମୁଡ଼ି ଦେଲାଣି କି ବାଘ କାମୁଡ଼ି ଦେଲାଣି କି ସବୁ, ତା'ପରେ ଯେତେବେଳେ ଆମର ନିଦ୍ରା ଭାଙ୍ଗି ଯାଉଛି ସେତେବେଳେ ସେ ଭୟଟା ଦୂର ହୋଇଯାଉଛି। ସେଭଳି ଭାବରେ ଆମର ଭୟ କାହିଁକି ହେଉଛି ନା ଆମେ ଭଗବାନ ଭୁଲି ଯାଇଥିବା, ଭଗବାନ ଯେତେବେଳେ ଜଣେ ଭୁଲିବନି ଭଗବାନଙ୍କୁ ସ୍ମରଣ କରିବ ସବୁବେଳେ ସେତେବେଳେ ତା'ର ଭୟ ରହିବ ନାହିଁ, ଅଭୟଂ ସତ୍ୱ ସଂସ୍କୃତି ଆସିବ। ସେଇଟା କେଉଁଟା ଅଭୟଂ, ଏଇଟା ଗୀତାର ଷୋଡ଼ଶ ଅଧ୍ୟାୟରେ ଅଛି ନା ଦୈବୀ ଦୈବୀ ସମ୍ପଦ, ସେଇଟା ଭାଗବତ ଏକାଦଶ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏକାଦଶ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ମୋର ସେ ଇଏରେ ଅଛି, ସେ ଯେଉଁ ଦେଇଛି ମୁଁ ଭାଗବତ କ୍ରମ ତାଦେହରେ ଅଛି, ଭୟଂ ଦ୍ୱିତୀୟ ବିନିବେଶିତ ଏକାଦଶ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ ଶ୍ଳୋକ 36 ଅଛି, ଏଇଟା 37 ଅଛି। ନବଯୋଗେନ୍ଦ୍ର ରାଜା ନିମିଙ୍କୁ କହିଛନ୍ତି, ଏଇଟା ଭାଗବତ ଧର୍ମ ଯେତେବେଳେ ବର୍ଣ୍ଣନା କରାଯାଉଛି ସେ ସମୟରେ ଏଇଟା କରାଯାଉଛି।
ଯେ ପାଦ ସେଟା ପ୍ରଭୁ କି
ଜୟ ଶ୍ରୀ।